శ్రీమద్ భాగవతం తృతీయ స్కంధ ప్రథమ అధ్యాయం గృహం ప్రవిష్టో జన్మపత్యమత్యా
సద్దన్ బాద్ సహ సే కేశ మూర్తిమంత అపరాధ పురుష ద్వీడ్ భగవాన్ శ్రీకృష్ణుకు ప్రతి అసహిష్ణు భావ ఆస్తే విద్యమాన్ గృహాన్ గృహ ప్రవిష్ట ప్రవిష్ట కలే జం జహంతు అపత్యమత్యా ఆపణ పూవ బలి భావి కృష్ణాసి పోషణ కరి కృష్ణ కృష్ణక విముఖ విరోధరే దత్తశ్రీ సమస్త మంగళజనక విషయ రహిత త్యజ త్యాగకర ఆశు జతే శీఘ్ర పరాజయ అశైవం అమంగళ కుళ కుళ పరివార కౌశలాయ నిమిత్త శుక్రవణ ଯାହାକୁ ଆପଣ ପୁତ୍ର ରୂପେ ପୋଷଣ କରୁଛନ୍ତି ସେଇ କୃଷ୍ଣ ଦୋଷୀ କୃଷ୍ଣ ବିମୁଖ ମୂର୍ତ୍ତିମାନ ପାପ ସ୍ୱରୂପ ଏହି ଦୁର୍ଯ୍ୟୋଧନ ଆପଣଙ୍କ ଘରେ ରହିଛି ଏହାର ଦୋଷଙ୍କ ଯୋଗୁଁ ଆପଣ କୃଷ୍ଣ ବିମୁଖ ହତଶ୍ରୀ ହୋଇଛନ୍ତି ଅତେ ଯଦି ବଂଶର ମଙ୍ଗଳ ଚାହାନ୍ତି ତାହେଲେ ଶୀଘ୍ର ଆମେ ଅମଙ୍ଗଳକୁ ପରିତ୍ୟାଗ କରନ୍ତୁ ଏକ ସୁପୁତ୍ରକୁ ଅପତ୍ୟ କରିଯାଏ ଯିଏକି ତାର ପିତାଙ୍କୁ ପତିତ ହେବାକୁ ଦିଏ ନାହିଁ ପିତାଙ୍କ ମୃତ୍ୟୁ ପରେ ଭଗବାନ ବିଷ୍ଣୁକୁ ସନ୍ତୁଷ୍ଟ କରିବା ନିମନ୍ତେ ଯଜ୍ଞ ଆରମ୍ଭ କରି ପୁତ୍ର ପିତାଙ୍କର ଆତ୍ମାକୁ ରକ୍ଷା କରିପାରେ ଏ ପ୍ରଥା ଅଧ୍ୟାପନ ଭାରତରେ ପ୍ରଚଳିତ ଅଛି। ପିତାଙ୍କର ମୃତ୍ୟୁ ପରେ ପୁତ୍ର ଗୟା ଯାତ୍ରା କରି ସେଠାରେ ଭଗବାନ ବିଷ୍ଣୁଙ୍କର ପାଦ ପଦ୍ମରେ ଯଜ୍ଞ ଅର୍ପଣ କରେ ବା ପିଣ୍ଡଦାନ କରେ, ଏବଂ ପିତା ଯଦି ପତିତ ହୋଇଥାନ୍ତି ତାହେଲେ ପୁତ୍ର ଏହିପରି ଭାବରେ ପିତାଙ୍କର ଆତ୍ମାକୁ ଉଦ୍ଧାର କରେ। କିନ୍ତୁ ଯଦି ପୁତ୍ର ଭଗବାନ ବିଷ୍ଣୁଙ୍କର ଶତ୍ରୁ ହୋଇଥାଏ ତାହେଲେ ସେ ଶତ୍ରୁ ମନକୁ ନେଇ ସେ ଭଗବାନ ବିଷ୍ଣୁଙ୍କର ପାଦ ପଦ୍ମରେ କିପରି ଯଜ୍ଞ ଅର୍ପଣ କରିପାରିବ। ଭଗବାନ ଶ୍ରୀକୃଷ୍ଣ ହିଁ ପ୍ରତ୍ୟେକ ଭାବରେ ସ୍ୱୟଂ ଭଗବାନ ବିଷ୍ଣୁ ଅଟନ୍ତି ଏବଂ ଦୁର୍ଯ୍ୟୋଧନ ତାଙ୍କର ଶତ୍ରୁ ଅଟେ। ତେଣୁ ତାର ପିତା ଧୃତରାଷ୍ଟ୍ରଙ୍କ ମୃତ୍ୟୁ ପରେ ସେ ପିତାଙ୍କୁ ଉଦ୍ଧାର କରିପାରିବ ନାହିଁ। ଭଗବାନ ବିଷ୍ଣୁଙ୍କୁ ବିଶ୍ୱାସ କରିନଥିବା ହେତୁ ସେ ନିଜେ ହିଁ ଅଧପତିତ ହେବ। ଏହିପରି ସ୍ଥଳେ ସେ ତାର ପିତାଙ୍କୁ କିପରି ବା ଉଦ୍ଧାର କରିବ। ତେଣୁ ବିଦୁର ଧୃତରାଷ୍ଟ୍ରଙ୍କୁ ଉପଦେଶ ଦେଉଛନ୍ତି ଯେ ସେ ଯଦି ତାଙ୍କର ବଂଶର ମଙ୍ଗଳ ଚାହାନ୍ତି ତାହେଲେ ଖୁବ୍ ଶୀଘ୍ର ଏହି ପ୍ରକାର କୁପୁତ୍ର ଦୁର୍ଯ୍ୟୋଧନକୁ ତ୍ୟାଗ କରିବା ଉଚିତ। ଚାହାନ୍ତୁ ପରେ ତାଙ୍କର ନୀତିବାକ୍ୟ ଅନୁଯାୟୀ ଯେଉଁ ପୁତ୍ର ପଣ୍ଡିତ ନୁହେଁ କିମ୍ବା ଭଗବତ ଭକ୍ତ ନୁହେଁ ସେ ଏହି ପ୍ରକାର ପୁତ୍ରର କ'ଣ ଆବଶ୍ୟକତା ଅଛି। ଯଦି ପୁତ୍ର ଏକ ଭଗବତ ଭକ୍ତ ନ ହୋଇଥାଏ ତାହେଲେ ସେ କ୍ଲେଶ ଦେଉଥିବା କଣା ଆଖି ସଦୃଶ ଅଟେ। ତେଣୁ ଡାକ୍ତର ସେ ଉପଦେଶ ଦିଅନ୍ତି ଯେ ସେ ଆଖି ଗୋଡ଼ାକୁ ତାରି ଫିଙ୍ଗି ଦିଅ, ଯାହା ବରାବର କଷ୍ଟ ଦେଉଅଛି। ଦୁର୍ଯ୍ୟୋଧନ ଠିକ କଷ୍ଟ ଦେଉଥିବା କଣା ଆଖି ସଦୃଶ। ତେଣୁ ବିଦୁର ଦେଖିପାରିଲେ ଯେ ସେ ଧୃତରାଷ୍ଟ୍ରଙ୍କ ବଂଶପତି ବଡ଼ କ୍ଲେଶ ଆନୟନ କରିବ। ତେଣୁ ବିଦୁର ତାଙ୍କର ବଡ଼ ଭାଇ ଧୃତରାଷ୍ଟ୍ରଙ୍କୁ ଏ ସଦୁପଦେଶ ଦେଲେ ଯେ ସେ ବଂଶପତି କଷ୍ଟ ଆନୟନ କରୁଥିବା କୁପୁତ୍ରକୁ ତ୍ୟାଗ କରନ୍ତୁ। ଅପରାଧର ମୃତ୍ୟୁମନ୍ତ ପ୍ରତୀକ ଏକ କୁପୁତ୍ର ଦୁର୍ଯ୍ୟୋଧନକୁ ଭ୍ରମରେ ସୁପୁତ୍ର ବୋଲି ଭାବି ଓ ତାଙ୍କୁ ମୃତ୍ୟୁ ପରେ ଉଦ୍ଧାର କରିବ ବୋଲି ଭାବି ଧୃତରାଷ୍ଟ୍ର ସେ ପୁତ୍ରକୁ ପାଳନ ପୋଷଣ କରିଚାଲିଛନ୍ତି।
ଆମର ଅନ୍ୟାନ୍ୟ ଭକ୍ତମାନେ ଅଛନ୍ତି, ଭକ୍ତ ସଦା ମନ୍ଦିର ମନ୍ତ୍ରବୃନ୍ଦ, ଆମକୁ ଆମର ଏଇ ଧୃତରାଷ୍ଟ୍ର ସଂଘ କେନ୍ଦ୍ରରୁ ଆମର ଏଇ ଯେଉଁ କାର୍ଯ୍ୟକ୍ରମ ହେଉଛି ଏହାକି ଶ୍ରୀ ଶ୍ରୀମଦ ଗୌରବୋଧ ସ୍ୱାମୀଙ୍କ ମହାରାଜଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହେଉଛି। ଏହି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ। ଆମର ପ୍ରତି ରବିବାର ଏଇଭଳି ଭାବରେ ବିଭିନ୍ନ ସ୍ଥାନରେ ନବକୀର୍ତ୍ତନ ଏବଂ ଭାଗବତ କଥା ତଥା ଭଗବାନଙ୍କ ନାମ କେମିତି ପ୍ରଚାର ନାମ କେମିତି କୀର୍ତ୍ତନ କରାଯିବ ଜପ କରାଯିବ ସେ ବିଷୟରେ ଶିକ୍ଷା ଦିଆଯାଉଛି। ତେଣୁ ଆଜି ସର୍ବପ୍ରଥମେ ଆମେ ଏଇ ପ୍ରତିଶ୍ୱରଙ୍କର କପିଳ ପ୍ରସାଦ ମନ୍ଦିରରେ ଆମର ଏଠାରେ ଭାଗବତ କଥା ଏବଂ ଏହି ସଣ୍ଡେ କାର୍ଯ୍ୟକ୍ରମ କରାଯାଇଛି। ତେଣୁ ଏଇ ଯେଉଁ କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛନ୍ତି ଶ୍ରୀବା ଶ୍ରୀଧରଙ୍କୁ ଆମେ ତାଙ୍କୁ ଆମର ପରିଶ୍ରମ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ କୃତଜ୍ଞତା ଜଣାଉଛୁ ଏବଂ ଧନ୍ୟବାଦ ଅର୍ପଣ କରୁଛୁ ଯେହେତୁ ସେ ଆଜି ଏଇଭଳି ଭାବରେ କାର୍ଯ୍ୟକ୍ରମ। ଆମର ବର୍ତ୍ତମାନ ଭାଗବତର ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ କାର୍ଯ୍ୟକ୍ରମ ପାଠ ହେଉଛି। ଏହି ତୃତୀୟ ସ୍କନ୍ଧରେ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏହି ଦୁଇଟି ସ୍କନ୍ଧରେ ବିଦୁର ପ୍ରଶ୍ନ ପଚାରିଛନ୍ତି ଏବଂ ମୈତ୍ର ତାଙ୍କର ଉତ୍ତର ଦେଇଛନ୍ତି। ମୈତ୍ରମାନେ ହିଁ ଆମର ଯେଉଁ ଭାଗବତ ପରମ୍ପରା ରହିଛି ଏ ମୈତ୍ରମଣି ଆସୁଛନ୍ତି, ପରମ୍ପରାରେ ଆସୁଛନ୍ତି। ଭାଗବତର ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯିବ ଯେ ଭାଗବତ ଅନ୍ୟ ସଂକର୍ଷଣ କଥା କହୁଛନ୍ତି ଭାଗବତ କଥା, ଏବଂ ତାଙ୍କଠାରୁ ଚାରି କୁମାର ଯିଏକି ବ୍ରହ୍ମାଙ୍କ ଚାରି ପୁତ୍ର ସନାତନ କୁମାର ଏ ଚାରି ପୁତ୍ର ଶ୍ରବଣ କରିଥିଲେ। ତାଙ୍କଠାରୁ ପରମ୍ପରାରେ ଗୁରୁ ପରମ୍ପରାରେ ସାଂଖ୍ୟାନ ଋଷି ଶ୍ରବଣ କରିଥିଲେ। ତାଙ୍କଠାରୁ ଆସୁଛନ୍ତି ପରାଶର ମୁନି ଏବଂ ଦେବତାମାନଙ୍କର ଯେ ଗୁରୁ ବୃହସ୍ପତି ଏ ଦୁଇ ଜଣ ତାଙ୍କଠାରୁ ଶ୍ରବଣ କରିଥିଲେ। ଏବଂ ପରାଶରଠାରୁ ବ୍ୟାସଦେବ ଯିଏକି ସମସ୍ତ ଭାଗବତ ରଚନା କରିଛନ୍ତି ସେ ଶ୍ରବଣ କରିଛନ୍ତି ଏବଂ ମୈତ୍ରମୁନି ମଧ୍ୟ ଶ୍ରବଣ କରିଛନ୍ତି। ତେଣୁ ଏହି ମୈତ୍ରମୁନି କେବଳ ଯେ ପରାଶରମୁନିଠାରୁ ଶ୍ରବଣ କରିଛନ୍ତି କଥା ଭାଗବତ କଥା ଜାଣି ସେ ଭଗବାନ ସ୍ୱୟଂ ଭଗବାନଙ୍କଠାରୁ ମଧ୍ୟ ଭାଗବତ କଥା ଶ୍ରବଣ କରିଛନ୍ତି। ଭାଗବତ ଏକାଳିଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ତାଙ୍କର ଏଇ ଲୌକିକ ଲୀଳା ଭୌମଲୀଳାକୁ ଅନ୍ତ କରିବା ପାଇଁ ଚାହୁଁଛନ୍ତି, ତାଙ୍କର ଧାମ ଚାଲିବା ପାଇଁ ଚାହୁଁଛନ୍ତି, ସେହି ସମୟରେ ଉଦ୍ଧବ ଆସି ଭଗବାନ ପାଖରେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଏବଂ ସେଇଠି ମଧ୍ୟ ମୈତ୍ରୀ ଋଷି ସେ ଭଗବାନ ପାଖରେ ପହଞ୍ଚିଛନ୍ତି ଏବଂ ସେ ଦୁଇ ଜଣ ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ତେଣୁ ମୈତ୍ରୀମାନେ
को मध्यम भगवान कहिसनि जे तमे एई सब ज्ञान को विदुर को प्रदान करबो कारण विदुर होसते एई जने बहुत उन्नत साधु उन्नत भक्त जे कि सं जमराज जमराज जने महाजन भारतन महाजन भीतरे जमराज जने जाने उसे जमराज अभिशाप प्राप्त है कि से विदुर रूप रे आसन ତେଣୁ ସେ ମୈତ୍ର ମୁନିକୁ ସେ ମୈତ୍ର ମୁନିକୁ କହିଛନ୍ତି ତମେ ଏ ଜ୍ଞାନକୁ ବିଦୁରଙ୍କୁ ପ୍ରଦାନ କରିବ ତେଣୁ ବିଦୁର ଏଭଳି ଭାବରେ ଯୋଉ ଏଠି ବିଦୁର ମଧ୍ୟ ବହୁତ ଉନ୍ନତ ଜ୍ଞାନୀ ବ୍ୟକ୍ତି ଯିଏକି ବହୁତ ନ୍ୟାୟଶାସ୍ତ୍ର ଧର୍ମଶାସ୍ତ୍ର ଏସବୁ ଜାଣନ୍ତି ତେଣୁ ଧୃତରାଷ୍ଟ୍ର ମହାରାଜ ଧୃତରାଷ୍ଟ୍ର ସବୁବେଳେ ବିଦୁରଙ୍କର ଉପଦେଶ ସେ ପାଇବା ପାଇଁ ସେଭଳି ବ୍ୟବସ୍ଥା କରନ୍ତି କେମିତି ସେ ବିଦୁରଠାରୁ ଶୁଣିବେ କ'ଣଟା ଠିକ୍ କେଉଁଟା ଭୁଲ କିନ୍ତୁ ଶୁଣିଲେ ମଧ୍ୟ ସେ ଠିକ୍ଟାକୁ ଗ୍ରହଣ କରିପାରନ୍ତି ନାହିଁ ସେ ଭୁଲ ଜିନିଷଟା ହିଁ ଗ୍ରହଣ କରନ୍ତି ତେଣୁ ଏଠି ପୂର୍ବରୁ ବର୍ଣ୍ଣନା କରାଯାଇଛି କେମିତି ଭଗବାନ ଏଇ ଯୋଉ କୌରବ ଏବଂ ପାଣ୍ଡବମାନଙ୍କ ଭିତରେ ଯୋଉ ଯୁଦ୍ଧ ଆସାମ ଯୁଦ୍ଧକୁ ଏଡ଼ାଇବା ପାଇଁ ଭଗବାନ ନିଜେ ଶାନ୍ତି ସୂତ ହିସାବରେ ଶାନ୍ତି ପ୍ରସ୍ତାବ ଆଣିକି ଆସିଥିଲେ କିନ୍ତୁ ଏ ଦୁର୍ଯ୍ୟୋଧନ ଯାଇକି ସେ ଶାନ୍ତି ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ ରାଜ ପାଠ ରହିତ ସେବାୟା ଜଗତ ଜାନୀ ଜଗାଦ କୃଷ୍ଣ ନଦାନି ପୁରୁଷା ଅମୃତା ଜ୍ଞାନି ରାଜଭୂମି ଭଗବାନ ଏ ଯୁଦ୍ଧକୁ ଏଡ଼ାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ଏବଂ ଏପରିକି କହିଲେ ପାଣ୍ଡବ ପାଞ୍ଚ ଭାଇଙ୍କୁ ମାତ୍ର ପାଞ୍ଚ କୋଟି ଗ୍ରାମ ପ୍ରଦାନ କରନ୍ତି ସାରା ପୃଥିବୀ ତାଙ୍କର ରହିଛି ପାଞ୍ଚ କୋଟି ଗ୍ରାମ କ୍ଷେତ୍ରରେ କଣ କେତେ କ୍ଷତି ହବ ସାରା ପୃଥିବୀର ସେ ସଂଖ୍ୟା ପାଞ୍ଚ କୋଟି ଗ୍ରାମ ତା ତୁଳନାରେ କଣ କିନ୍ତୁ ଦୁର୍ଯ୍ୟୋଧନ ମହାରାଜ ସେ କହିଲେ ମୁଁ ପାଞ୍ଚ ଖଣ୍ଡ ଗ୍ରାମ କ'ଣ ସୂର୍ଯ୍ୟପ୍ରେ ମଧ୍ୟ ମଧ୍ୟ ମୁଁ ପ୍ରଦାନ କରିବି ନାହିଁ ତେଣୁ ଭଗବାନଙ୍କର ଯୋଉ ଅମୃତପୂର୍ଣ୍ଣ ବାଣୀ ଯୋଉ ରାଜରୁ ନେଇ କ୍ଷତପୂର୍ଣ୍ଣ ରେଶା ନଦାନୀ ପୁରୁଷ ଅମୃତାୟଣୀ ଅମୃତପୂର୍ଣ୍ଣ କଥା ଭଗବାନ କହିଥିଲେ ଭଗବାନ ଯେତେ ହେଉଛନ୍ତି ଜଗତ ଗୁରୁ ବସୁଦେବଂ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଦନ ଦେବୀ ପରମାନନ୍ଦଂ କୃଷ୍ଣ ବନ୍ଦେ କୃଷ୍ଣ ବନ୍ଦେ ଜଗତ ଗୁରୁ ଭଗବାନ ହେଉଛନ୍ତି ଜଗତ ଗୁରୁ ସମସ୍ତଙ୍କ ମଙ୍ଗଳ ପାଇଁ ସେ କହୁଛନ୍ତି ତେଣୁ ସେ ସମସ୍ତଙ୍କ ମଙ୍ଗଳ ପାଇଁ କହିଛନ୍ତି ଯେ ଶାନ୍ତି ପ୍ରସ୍ତାବ ପାଇଁ କହିଥିଲେ କିନ୍ତୁ ଦୁର୍ଯ୍ୟୋଧନ ସେଟାକୁ ଗ୍ରହଣ କଲେ ନାହିଁ ସେଟା ପୁଣ୍ୟ ରେଶା ତାଙ୍କର ସେତିକି ପୁଣ୍ୟ ଥିଲା ଯୋଉ ପୁଣ୍ୟ ଫଳରେ ସେ ରାଜା ହେଇଥିଲେ ତାଙ୍କର ପିତା ଉତ୍ତରାଷ୍ଟ୍ର ରାଜା ହେଇଥିଲେ ସେ ଯୁବରାଜ ହେଇଥିଲେ ସେ ପୁଣ୍ୟ ଅଳ୍ପ କିଛି ପୁଣ୍ୟ ଯୋଉ ଥିଲା ସେ କେତେ ପୁଣ୍ୟ ରେଶା ସେ ମଧ୍ୟ ପୁଣ୍ୟ ତାକୁ ସରିଗଲା କାରଣ ଭଗବାନ ତାକୁ ସେ ଗ୍ରହଣ କଲେ ନାହିଁ ଭଗବତ ଗୀତାରେ ଭଗବାନ କହୁଛନ୍ତି ନିମଜ୍ଜିତ ସର୍ବ ଦୁର୍ଗାଣୀ ମତ୍ ପ୍ରସାଦ କରିଶେଷି ଅଥତ୍ୟତ୍ୟମ୍ ଅହଙ୍କାରା ନ ଶସ୍ୟସି ବିନକ୍ଷସି ଅନ୍ତିମରେ ଭଗବତ ଗୀତାର ସମସ୍ତ ଜ୍ଞାନ ପ୍ରଦାନ କରି ଅର୍ଜୁନକୁ ସେ କହୁଛନ୍ତି ମଜ୍ଜିତ ସର୍ବ ଦୁର୍ଗାଣୀ ଯେଉଁମାନେ ସବୁବେଳେ ଯେଉଁ ଚିତ୍ତ ମଜ୍ଜିତ ମାନେ ଚିତ୍ତରେ ହୃଦୟରେ ଯେଉଁମାନେ ଭଗବାନଙ୍କୁ ସେ ଚିନ୍ତା କରୁଛନ୍ତି ଆଉ ଭଗବାନଙ୍କର ପୂଜା କରୁଛନ୍ତି ଭଗବାନଙ୍କ ସେବା କରୁଛନ୍ତି ଭଗବାନଙ୍କ ନାମ ଗ୍ରହଣ କରୁଛନ୍ତି ଭଗବାନଙ୍କୁ ସେ ମଜ୍ଜିତ ସର୍ବ ଦୁର୍ଗାଣୀ ମତ୍ ପ୍ରସାଦ କରିଶେଷି ଯେଉଁମାନେ ହୃଦୟରେ ଭଗବାନ ନିବାସ କରୁଛନ୍ତି ଭଗବାନ ସବୁବେଳେ ସତତ ଚିନ୍ତା ସବୁବେଳେ ଚିନ୍ତା କରୁଛନ୍ତି ତାହେଲେ ସର୍ବ ଦୁର୍ଗାଣୀ ସମସ୍ତ ଯେତେ ଦୁର୍ଗ ଯେତେ ଭୌତିକ ଜଗତରେ ଯେତେ ପ୍ରକାର ଦୁର୍ଗ ବା ଯେତେ ପ୍ରକାର ଦୁଃଖ ବିପଦ ସବୁ ରହିଛି ସବୁ ଦୁର୍ଗ କହିଲେ ଦୁର୍ଗର ମାନେ ଯାଇ ହବନି ତାର ଏଇ ଭୌତିକ ଜଗତକୁ ଗୋଟେ ଦୁର୍ଗ ବି କୁହାଯାଉଛି ଯେଉଁ ଦୁର୍ଗର ମାଲିକ ମାଲିକା ହେଉଛନ୍ତି ଆମେ ଏଇ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦେଖୁଛେ ଯେଉଁମାନେ ସରକାରଙ୍କ ନିୟମ ଭଙ୍ଗ କରୁଛନ୍ତି ସେମାନେ ଜେଲରେ ବନ୍ଦୀ ହେଉଛନ୍ତି ଆମର ଧାରପଡ଼ା ଜେଲ ରହିଛି କିନ୍ତୁ ତଥାପି ସରକାରଙ୍କ ବ୍ୟବସ୍ଥାରେ ପୂର୍ଣ୍ଣତା ନାହିଁ ଯେଉଁଥିପାଇଁ କି କଏଦୀମାନେ ମଧ୍ୟ ମଝିରେ ମଝିରେ ଜେଲ୍ ଭାଙ୍ଗିକି ପଳେଇ ଜେଲ୍ ଡେଇଁକି ପଳେଇ ଯାଉଛନ୍ତି କିନ୍ତୁ ଭଗବାନ ଭୌତିକ ଜଗତକୁ ଗୋଟେ ଦୁର୍ଗ ତିଆରି କରି ସେ ଗୋଟେ ଭୌତିକ ଜଗତ ଜେଲ ସଂସାର ରୂପକ ଜେଲ ଏ କାରାଗାର ଏଭଳି ନିର୍ମାଣ ହେଇଛି କେହି ଚେଷ୍ଟା କରି ନିଜ ଚେଷ୍ଟାରେ ଏଟାକୁ ଏଡ଼େଇ ହେଇପାରିବେ ନାହିଁ ବା ୟାକୁ ପାର ହେଇପାରିବେ ନାହିଁ। ଭଗବାନ ଆଶ୍ରୟ କରି ଭଗବାନ ଶିବଜୀ ଉପରେ ଆସୁଛନ୍ତି, ରଜଗୁଣକୁ ଆଶ୍ରୟ କରି ଭଗବାନ ଆସୁଛନ୍ତି ବ୍ରହ୍ମା ରୂପରେ, ଏବଂ ସତ୍ୟଗୁଣକୁ ଆଶ୍ରୟ କରି ଭଗବାନ ଆସୁଛନ୍ତି ବିଷ୍ଣୁ ରୂପରେ, ଏବଂ ଦୁର୍ଗା ଦେବୀ ଏ ସମସ୍ତ ଦୁର୍ଗର ଭୌତିକ ଜଗତର ସେ ହେଉଛନ୍ତି ମାଲିକାଣୀ। ସେ ସବୁ କିଛି ଅଧିଷ୍ଠା ଦେବୀ ସୃଷ୍ଟି ସ୍ଥିତି ପ୍ରଳୟ ସାଧ ସତ୍ୟରେଖା ଛାଇ ଗୁଣାନୀ ବିଭକ୍ତି ଦୁର୍ଗା ଇଚ୍ଛା ଦେଶା ଗୋବିନ୍ଦ ମହାନ ପୁରୁଷ ତମନ ଭଜାମି ବ୍ରହ୍ମା ଆମ ବ୍ରହ୍ମ ସଂହିତା ଏଇଟା କହୁଛନ୍ତି। ଦୁର୍ଗା ଦେବୀଙ୍କର ଆରାଧନା କରୁଛନ୍ତି, ତାଙ୍କର ଭଜନ କରୁଛନ୍ତି, ଯେକି ସେ ଭୌତିକ ଜଗତର ଯୋଉ ସୃଷ୍ଟି ହେଉଛି ପାଳନ ହେଉଛି ଏବଂ ଅଞ୍ଚଳରେ ଧ୍ୱଂସ ହେଉଛି ଏ ସବୁ କିଛିର ସେ ସବୁ ଉପାଦାନ ପ୍ରଦାନ କରୁଛନ୍ତି। ତେଣୁ ସେଇ ସେ ଦୁର୍ଗା ଦେବୀ ଯଦିଓ ଏତେ ଶକ୍ତିଶାଳୀ କିନ୍ତୁ ସେ ଛାଇଲେ ସେ ଭୁବନାନି ଭଗବାନଙ୍କର ଇଚ୍ଛା ଅନୁସାରେ ସେ କାର୍ଯ୍ୟ କରୁଛନ୍ତି, ଭଗବାନ କୃଷ୍ଣଙ୍କର ଇଚ୍ଛା ଅନୁସାରେ ସେ କାର୍ଯ୍ୟ କରୁଛନ୍ତି। ତେଣୁ ସମସ୍ତେ ଏ ତ୍ରିଭୁବନ ଭିତରେ ବନ୍ଧା ହେଇକି ରହିଛନ୍ତି, କେହି ନିଜ ଚେଷ୍ଟାରେ ବାହାରି ପାରିବେ ନାହିଁ। ଭଗବନ୍ତର ମହାନ କହୁଛନ୍ତି ମଜିତ ସର୍ବ ଦୁର୍ଗାଣୀ, ଯେଉଁମାନେ ଭଗବାନଙ୍କର ଆଶ୍ରୟ ନେବେ ଯେଉଁମାନେ ଭଗବାନଙ୍କର ଆରାଧନା କରିବେ ସେମାନେ ଏଇ ଭୌତିକ ଜଗତରେ ଯେତେ ଦୁଃଖ କଷ୍ଟ ରହିଛି ଯେତେ ଦୁର୍ଗ ରହିଛି ମତ୍ତିକ ସର୍ବ ଦୁର୍ଗାଣୀ ମତ୍ ପ୍ରସାଦା ପରିଶେଷୀ ଏଇ ଭଗବାନଙ୍କର କୃପା ପ୍ରାପ୍ତ ହେବେ ସେମାନେ, ଯଦି ସେମାନେ ଭଗବାନଙ୍କର ଆରାଧନା କରିବେ ଭଗବାନଙ୍କ ଶରଣରେ ଯିବେ ତାହେଲେ ସେମାନେ ଭଗବାନଙ୍କ ପ୍ରସାଦ ପ୍ରାପ୍ତ ହେବେ, ଏବଂ ଭଗବାନଙ୍କ ପ୍ରସାଦ ପ୍ରାପ୍ତ ହେଲେ ସର୍ବ ଦୁର୍ଗାଣୀ ପରିଶେଷୀ ଯେତେ କଷ୍ଟ ଅଛି ଦୁଃଖ ଅଛି ବିପଦ ଅଛି ସବୁକିଛି ପାର ହୋଇଯାଇପାରିବେ। କିନ୍ତୁ ଅଥଚେତ ଅହଂକାରା ନ ଶୋଷୀ ବିନକ୍ଷସି, ଯଦି ଅହଙ୍କାର ବସିତ ଆମେ ସବୁ ଅହଙ୍କାର ରହିଛି ଯାହାକୁ ଫଲ ଶିବ ବୋଲି କୁହାଯାଉଛି, ଏଇ ଭୌତିକ ଜଗତର ଏ ଯୋଉ ଅହଙ୍କାର ହେଉଛି ସବୁଠାରୁ ସୂକ୍ଷ୍ମତମ ବସ୍ମ ସୂକ୍ଷ୍ମତମ ଭଗବାନଙ୍କର ଗୋଟେ ଶକ୍ତି, ଆମର ଯୋଉ ଅହଙ୍କାର ରହିଛି ଆମେ ଯୋଉ କହୁଛେ ଆମେ ହଉଛୁ ମୁଁ ହଉଛି ଅମଙ୍ଗ ଇଏ ଅହଙ୍କାର ମହତ୍ଵ ଯୋଉଟା ରହୁଛି ଏ ଅହଙ୍କାର ହେଉଛି ରୂପା ମହାରାଜ ତାକୁ ଇଂରାଜୀରେ କହିଛନ୍ତି ହେଉଛି ଫଲ ଶିବ ହେଉଛି ମିଥ୍ୟା ଅହଙ୍କାର। ଆମେ ପ୍ରକୃତରେ ଏ ଶରୀର ନୁହଁ, ଆମେ ପ୍ରକୃତରେ ବ୍ରାହ୍ମଣ ନୁହଁ ବା ବ୍ରାହ୍ମଣ ପ୍ରକୃତରେ କ୍ଷତ୍ରିୟ ନୁହଁ ବା ଆମେ ବୈଶ୍ୟ ନୁହଁ ବା ଆମେ ଶୂଦ୍ର ନୁହଁ ବା ଆମେ ବ୍ରହ୍ମଚାରୀ ନୁହଁ ବା ଗୃହସ୍ଥ ନୁହଁ ବା ବାହାଘର ନୁହଁ ବା ସନ୍ନ୍ୟାସ ନୁହଁ, ତେଣୁ ଆମେ କ'ଣ ପ୍ରକୃତ ଅହଙ୍କାର ଆମର କ'ଣ ପ୍ରକୃତ ଅହଙ୍କାର ହେଉଛି ଆମେ ଚୈତନ୍ୟ ମହାପ୍ରଭୁ କହୁଛନ୍ତି କିନ୍ତୁ ଆମର ଶୁଦ୍ଧ ଅହଙ୍କାର କଣ ନା ଆମେ ହେଉଛେ ଭଗବାନଙ୍କ ଦାସଙ୍କ ଦାସଙ୍କ ଦାସ, ଆମେ ହେଉଛେ ଭଗବାନଙ୍କର ସେବକ, ଇଏ ହେଉଛି ପ୍ରକୃତ ଅହଙ୍କାର, ଇଏ ହେଉଛି ପ୍ରକୃତ ନିଜର ପରିଚୟ। କିନ୍ତୁ ଆମେ ସାଧାରଣତଃ ଲୋକମାନେ କଣ ନା ମିଥ୍ୟା ଅହଙ୍କାରରେ ରହିଛନ୍ତି, ତେଣୁ ଭଗବାନ ଅଧ୍ୟାୟରେ ପ୍ରକୃତି ଗୁଣେଇ କର୍ମାଣି ସର୍ବସ ଅହଂକାର ଗୁଣାତ୍ମା କର୍ତ୍ତା ମାନ୍ୟତି, ଆମେ ଚାହୁଁଛେ ଆମେ କର୍ତ୍ତା ଆମେ ସବୁକିଛି କରୁଛେ କିନ୍ତୁ ପ୍ରକୃତରେ ସେ ଯୋଉ କାର୍ଯ୍ୟ ହେଉଛି ଏ ପ୍ରକୃତି କ୍ରିୟମାଣାନି ଭୌତିକ ଜଗତର ଯୋଉ ପ୍ରକୃତି ରହିଛି ସତ୍ୱର ଯୋଉ ତମ ଏଇ ତିନୋଟି ଗୁଣ ଦ୍ୱାରା ଏସବୁ କାର୍ଯ୍ୟ ହେଉଛି। କିନ୍ତୁ ଯେଉଁମାନେ ଅହଙ୍କାର ଗୁଣାତ୍ମା ଯେଉଁମାନେ ନିତ୍ୟା ଅହଙ୍କାର ରହିଛନ୍ତି ସେମାନେ ହେଉଛନ୍ତି ମୂର୍ଖ କେମିତି ଆତ୍ମା, ସେମାନେ କର୍ତ୍ତାମାନେ ମାନିଯାନ୍ତି ସେମାନେ ନିଜକୁ କର୍ତ୍ତା ବୋଲି ଭାବନ୍ତି। ତେଣୁ ଭଗବାନ କହୁଛନ୍ତି ମଜିତ ମଜିତ ସର୍ବ ଦୁର୍ଗାଣୀ ପ୍ରସାଦ କରିଶେଷି ଅଥଚେତ ଅହଙ୍କାର ନ ଶୋଷସି ବିନକ୍ଷସି, ଯଦି ଭଗବାନ କଥା ଆମେ ନ ଶୁଣିବା ତାହେଲେ ଆମର ବିନାଶ ପ୍ରାପ୍ତ ହେବା। ଭଗବତଙ୍କର ଯୋଉ ଜ୍ଞାନ ଭଗବାନ ଦେଇଛନ୍ତି ସେ ଆମର ମଙ୍ଗଳ ପାଇଁ ଦେଇଛନ୍ତି, ଭଗବତଙ୍କ ସମୟରେ ଭଗବାନ କହୁଛନ୍ତି ଯେ କିନ୍ତୁ ଯଦି ଆମେ ନ ଶ୍ରବଣ କରିବା ଏଟା ଗ୍ରହଣ ନ କରିବା ତାହେଲେ ଆମେ ନିଶ୍ଚିତ ଭାବେ ବିନାଶ ପ୍ରାପ୍ତ ହେବା, ଏଥିରେ କୌଣସି ସନ୍ଦେହ ନାହିଁ। ଅନେକ ଜାଗାରେ ଭଗବାନ ଭଗବତ ନବମ କହୁଛନ୍ତି
जो मैंने अशोक महापुरुष धर्मशास्त्र ग्रंथ को अप्राप्य नाम वर्तन्ते मृत्यु संसार वर्तमान आम भगवान कथा जो श्रद्धा सहित ग्रहण न करने
संसारे बहु दुस्तारे संसारे बहु दुस्तारे रूपा पारे पानी धारे भज गोविंदम भज गोविंदम भज गोविंदम गोविंदम भज पूरमते गोविंदम भज पूरमते
मायावाद तेणु आम जी भगवान कथा न मानवा निश्चित भाव मृत्यु मुखर पतित हमारे नर्द को बहन करवा तेरु भगवान आस ज्ञान प्रदान कर हस्तिनापुर विराट राज्य बनवास सर जाए बर्तमान से चाहते किसी राज्य प्राप्त कि दुर्जन कर सुचंद्र मेजर देवी पांच खंड ग्राम कौन रही है तेरु भगवान को बांधा से चेस्टा कर तेणु भगवान निजर विश्व रूप से देखे भगवान कौन बांधे जहां अंत ना कि आदि ना कौन आम बंधन करवा माता जशोदा चाहते कृष्ण को बंधन करने जिते दौड़ी आने के बांधे दुई आंगु कम पड़े सटे दुई आंगु सब दुई आंगु कम पड़े कहीं अंतिम माता जशोदा बंधन कले आचार्य मैंने जो दुई आंगु सट पड़े तार उद्देश्य अर्थ हूँ कौन ना गोटे हूँ चेष्टा करवा द्वितीय हूँ भगवान कृपा आम चेष्टा करवा भगवान निश्चित भाव कृपा करेंगे आम कृपा करने द्वारा आम भगवान को प्राप्त हो पार भगवान को बंधन कर भगवान कहते अहम भक्त पराधीन भगवान कह पराधीन नुहत भगवान सब स्वाधीन स्वराटी भागवत प्रथम स्कंद प्रथम अध्याय प्रथम श्लोक भय से पूर्ण स्वाधीन से कह अधीन नुहत किंतु जन जब भगवान भक्त हो भगवान अधीन हो जाए यह भक्तिर जो छोटी लक्षण रही गोस्वामी भक्तिर साम सुंदर से कथा कहते हैं गोटे भक्तिर लक्षण हूँ श्रीकृष्ण चषा कृष्ण को सी आकर्षण कर भक्ति भागवत एकादश खंड में उद्धव से कहते न सहभागे मान द्रव न सांख्यन धर्म उद्धव न श्रद्धा तपस्याग यहाँ भक्ति मन आम भगवान को अगर कौन सी उपाय प्राप्त हो पारा ना आम जैसे योग आसन योग चेस्टा करते सब रही विभिन्न साधन रही योग न साख्य आलोचना करवा ये सब द्वारा आम भगवान प्राप्त हो पारा ना कि आम भक्ति माध्यम ही भगवान प्राप्त हो पारा तेणु भगवान सब प्रकार ज्ञान उपदेश दे धृतराष्ट्र सब ज्ञान दे तुम नंदन हम किंतु भगवान मतलब से ग्रहण कले ना तेणु भगवान चली महाराज से विद्रु को डाक पचार कौन बर्तमान करवागला कौन कर तेणु विद्रु जो बर्तमान उपदेश देते से विद्रु उपदेश मतलब बहुत मूल्यवान उपदेश दे विद्रु वाक्य नाम प्रसिद्ध रही है कारण से अत्यंत ज्ञानी पुरुष सब ज्ञान से अच्छी तेणु विद्रु कहते विदुर जी से जो ज्ञान प्रदान कर चिंता करना ଏଇଟା କହିବାଟା ଠିକ୍ ହବ କି ନ ହବ, ସେ ନିର୍ବିଚାର ନିରପେକ୍ଷ ଭାବରେ ସେ ଜ୍ଞାନକୁ ଦଉଛନ୍ତି, ପ୍ରକୃତ କଥାଟାକୁ କହୁଛନ୍ତି ସେ। ତେଣୁ ଏଠି କହୁଛନ୍ତି ହୃଦୟରେ ସ ଏସ ଦୋଷ ପୁରୁଷ ଯୋଉଟା ଆସେ ସ ଏ ଯୋଉ ଦୁର୍ଯ୍ୟୋଧନ ତମ ପୁତ୍ର ତା ପୂର୍ବଶ୍ରତା କୁହାଯାଇଛି ଯେ ଯଦା ତୁ ରାଜା ସୁସୁଦାନ ସାଧୁନ ଉଷ୍ଣ ଧର୍ମୀଣ ବିନଷ୍ଟ ଦୃଷ୍ଟି ଭ୍ରାତୃଷ ସୁଦାନ ନିବନ୍ଧୁନ ପ୍ରବେଶ ଲକ୍ଷ୍ୟ ଭବନୀ ଦଦାନ ଉଷ୍ଣ ସେ କେମିତି ପାଳନ କରୁଛନ୍ତି ନା ନିଜ ପୁତ୍ର ମାନଙ୍କୁ ବହୁତ ସ୍ନେହରେ ପାଳନ କରୁଛନ୍ତି ଏବଂ ପାଣ୍ଡବ ପୁତ୍ର ମାନଙ୍କୁ ଦ୍ୱେଷ କରୁଛନ୍ତି, ଯୋଉଥିପାଇଁ କି ସେ ତାଙ୍କୁ ନେଇକିରି ଲକ୍ଷ୍ୟ ଭବନରେ ପୁରେଇକି ତାକୁ ମାରିଦେବା ପାଇଁ ଚେଷ୍ଟା କରିଥିଲେ। ଏଇଭଳି ଭାବରେ ନିଜ ପୁତ୍ର ମାନଙ୍କୁ ସେ ପାଳନ କରୁଥିଲେ। ଏଠି କୃଷ୍ଣ ଶବ୍ଦ ଏଠି ମଧ୍ୟ ବ୍ୟବହାର କରାଯାଇଛି। ତେଣୁ ଏଇ ଧୃତରାଷ୍ଟ୍ରଙ୍କୁ ବର୍ତ୍ତମାନ ସେ କହୁଛନ୍ତି ଯେ ତମେ ଯାହାକୁ କୃଷ୍ଣ ବା ପାଳନ କରୁଛ ସେମାନେ ହଉଛନ୍ତି କିଏ ନା ସଏସ ଦୋଷ ପୁରୁଷ ଯୋଉଟା ଆସିଛି ପୁରୁଷ ପୁରୁଷ ହଉଛନ୍ତି ଭଗବାନ, ଭଗବାନ କୃଷ୍ଣ ହଉଛନ୍ତି ପୁରୁଷ। ଭଗବତ ଗୀତାରେ ଅର୍ଜୁନ ଭଗବାନ ପ୍ରାର୍ଥନା କରିଛନ୍ତି ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମଂ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଅଜଂ ବିଭୁ। ସେ ହେଉଛନ୍ତି ପରମ ବ୍ରହ୍ମ, ସେ ହେଉଛନ୍ତି ପ୍ରକୃତ ଏଇ ଭୌତିକ ଜଗତର ବସ୍ତୁ ନୁହନ୍ତି, ସେ ହେଉଛନ୍ତି ଭୌତିକ ଜଗତର ଉର୍ଦ୍ଧ ବ୍ରହ୍ମ ବସ୍ତୁ ଏବଂ ପରମ ବ୍ରହ୍ମ। ଆମେ ମଧ୍ୟ ବ୍ରହ୍ମ କିନ୍ତୁ ସିଏ ହେଉଛନ୍ତି ପରମ ବ୍ରହ୍ମ, ଆମେ ହେଉଛେ ଅଣୁ ବ୍ରହ୍ମ ଏବଂ ସିଏ ହେଉଛନ୍ତି ପରମ ଧାମ। ସବୁକିଛି ତାଙ୍କ ପାଖରେ ଆଶ୍ରୟ ନେଇଛନ୍ତି ପରମ ଧାମ ଏବଂ ସିଏ ହେଉଛନ୍ତି ପରମ ପବିତ୍ର, ଆପଣ ହେଉଛନ୍ତି ପୂର୍ଣ୍ଣ ପବିତ୍ର, ଆପଣ ଭଗବାନ ଏଭଳି ପବିତ୍ର ଯେ ଭଗବାନ କେବଳ ନାମ ସ୍ମରଣରେ ଜଣେ ପବିତ୍ର ହେଇଯାଉଛନ୍ତି। ଦୁର୍ବାସା କହୁଛନ୍ତି ସେ କଥା ଅମ୍ବରୀଶ ମହାରାଜ ଯେ ନାମ ଶ୍ରୁତି ମାତ୍ରେଣ ଉମାନ ଭବତି ନିର୍ମଳ ତସ୍ୟ ତୀର୍ଥ ପଦ କିମ୍ବା ଦାସନ ଅବଶିଷ୍ୟତେ। କେବଳ ଯାହାଙ୍କର ନାମ ସ୍ମରଣ କଲେ ଜଣେ ପବିତ୍ର ହେଇଯାଏ, ଓଂ ଅପବିତ୍ରଂ ପବିତ୍ରଂ ବା ସର୍ବାବସ୍ଥା ଗୋପିବା ଜସ୍ମରେ ପୁଣ୍ଡରୀକାକ୍ଷ ସବାୟ ଭ୍ରାନ୍ତ ସୂଚି। ଭଗବାନଙ୍କ ସ୍ମରଣ କଲା ମାନେ ସେ ବାହାର ଏବଂ ଭିତର ସବୁକିଛି ତାଙ୍କର ପବିତ୍ର ହେଇଯିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଦୁର୍ବାସା ମାନେ ଅମ୍ବରୀଶ ମହାରାଜ କହୁଛନ୍ତି ଯାହାଙ୍କର ନାମ ସ୍ମରଣରେ ଯେ ନାମ ସ୍ମରଣ ଉମା ଭଗତି ନିର୍ମଳ ସମସ୍ତେ ପବିତ୍ର ହେଇଯିବେ ଏବଂ ଯେଉଁମାନେ ତାଙ୍କ ପଦପଦରେ ଆଶ୍ରୟ ନେଇଛନ୍ତି ତସ ତୀର୍ଥ ପଦ କିମ୍ବା ଦାସାନ ଅବଶିଷ୍ୟରେ ତାଙ୍କର ଭକ୍ତ ପାଇଁ ଆଉ କ'ଣ ଅବଶିଷ୍ଟ ରହିଛି ବାକି ରହିଛି କ'ଣ ସେ ସବୁ କିଛି ପ୍ରାପ୍ତ ହେଇଯାଇଛନ୍ତି। ତେଣୁ ଯେଉଁମାନେ ସେଇ ପୁରୁଷ ସେ ହେଉଛନ୍ତି ପୁରୁଷ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ, ପୁରୁଷର ପ୍ରକାର ଟ୍ରାନ୍ସଲେସନ କହିଛନ୍ତି ସେ ହେଉଛନ୍ତି ପୁରୁଷ ବେଲ ଏନ୍ଜୟ ପ୍ରକୃତ ଉପଭୋଗକାରୀ ହେଉଛନ୍ତି ପୁରୁଷ। ଗୋଟେ ତେଣୁ ପୁରୁଷକାରୀ ଉପଭୋଗକାରୀ କିନ୍ତୁ ଆମେ ପ୍ରକୃତରେ ପୁରୁଷ ନୁହଁ, ଆମେ ହେଉଛେ ପ୍ରକୃତି। ଭଗବତ ଗୀତାର ସତ୍ୟ ମଧ୍ୟରେ ଭଗବାନ କହିଛନ୍ତି ଭୂମି ରାପ ନଳ ବାୟୁ ମନ ବୁଦ୍ଧିରେ ବଚ ଅହଙ୍କାର ଭିନ୍ନ ପ୍ରକୃତିର ସେଳା ଏସବୁ ହେଉଛି ଭଗବାନଙ୍କ ପ୍ରକୃତି, ଭଗବାନଙ୍କ ଶକ୍ତି। ଆମେ ଯାହା ଏ ପ୍ରକୃତି ଜଗତ ଦେଖୁଛେ ଭୂମି ଜଳ ଅଗ୍ନି ବାୟୁ ଆକାଶ ଏବଂ ଆମର ସୂକ୍ଷ୍ମ ଶରୀର ଯୋଉ ରହିଛି ମନ ବୁଦ୍ଧି ଏବଂ ଅହଙ୍କାର ଏଇ ତିନୋଟି ତତ୍ତ୍ୱରେ ତିଆରି ଏସବୁ ହେଉଛି ଭଗବାନଙ୍କ ପ୍ରକୃତି, ଭଗବାନଙ୍କ ଶକ୍ତି ଏବଂ ଆମେ ମଧ୍ୟ ଭଗବାନଙ୍କ ପ୍ରକୃତି। ଜୀବ ଭୂତାନ ମହାବାହୁ ଭଗବାନଙ୍କ ଶକ୍ତି ତେଣୁ ଆମେ ପୁରୁଷ ନୁହଁ, ଭଗବାନ ସବୁ ପୁରୁଷ, ଭଗବାନ ସବୁ ଉପଭୋଗକାରୀ। କିନ୍ତୁ ଏଠି ପୁରୁଷ ହଉ ବା ସ୍ତ୍ରୀ ହଉ ଏଠି ସମସ୍ତେ ନିଜକୁ ପୁରୁଷ ବା ନିଜକୁ ଅଭିମାନ କରୁଛନ୍ତି, କଣ ଉପଭୋଗକାରୀ ଅଭିମାନ କରୁଛନ୍ତି। ଏହି ଉନ୍ନତ ଜନ୍ମ ପ୍ରାପ୍ତ ହଉଛି କିଏ, ଦେବତା ଜନ୍ମ ପ୍ରାପ୍ତ ହଉଛି କିଏ, ମନୁଷ୍ୟ ଜନ୍ମ ପ୍ରାପ୍ତ ହଉଛି କିଏ, କୁକୁର ଜନ୍ମ ପ୍ରାପ୍ତ ହଉଛି କିଏ, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ଏଇଭଳି ଭାବେ ବିଭିନ୍ନ ପ୍ରକାର ଜନ୍ମ ପ୍ରାପ୍ତ ହଉଛନ୍ତି। ତେଣୁ ଭଗବାନ ହଉଛନ୍ତି ପୁରୁଷ କିନ୍ତୁ ତାଙ୍କୁ ଯଦି ଯିଏ ଦ୍ୱେଡ ବା ତାଙ୍କୁ ଯିଏ ଦ୍ୱେଷ କରିବ ଭଗବତ ଗୀତା ଅନ୍ତିମରେ ଭଗବାନ କହିବେ ଏଟାକୁ ଯେଉଁମାନେ ମତେ ଦ୍ୱେଷ କରୁଛନ୍ତି ତାଙ୍କୁ କହିବନି ଭଗବତ ଗୀତା ଇଦମ୍ ଜୟ ଜୟ ହଁ ଜୟ ଇଦମ୍ ପରମ। ଏଇ ଯେଉଁମାନେ ଭଗବାନ ଭକ୍ତମୟରେ ଏଇ କଥାକୁ ପ୍ରଚାର କରନ୍ତି ସେମାନେ ହେଉଛନ୍ତି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ। କିନ୍ତୁ ଏଇ କଥା ଯୋଉ ଭଗବତ ଗୀତାର ଜ୍ଞାନ ସବୁ ଅଛି ଭଗବାନ କହୁଛନ୍ତି ଇଦମ୍ ତେ ନା ତପସ୍କାୟ ନା ଭକ୍ତାୟ କଦାଚନ
ନଚାଶ୍ରୁଷବାଚମ୍ ନଚ ମାଂଜୁ ଅଭ୍ୟସ୍ୟତି। ଏମାନଙ୍କୁ ପ୍ରଦାନ କରିବା ପାଇଁ ଭଗବାନ ମନା କରିଛନ୍ତି, ଯେଉଁମାନେ ଭଗବାନଙ୍କୁ ଦ୍ୱେଷ କରୁଛନ୍ତି ତାଙ୍କୁ ଏ ଭଗବତ ଗୀତା କହିବା ପାଇଁ ମନା କରାଯାଇଛି। ସେଠି ଆମର ଯେଉଁ ମହାମନ୍ତ୍ର ରହିଛି, ମହାମନ୍ତ୍ରର ଯେଉଁ ଗୋଟେ ରହିଛି କ'ଣ ଅପରାଧ, ତାଦେହରେ ହେଉଛି ନବନବ ଅପରାଧ କ'ଣ ନା ଅସଦାଳୁ ବ୍ୟକ୍ତିକୁ ଭଗବାନ ନାମ ସମ୍ପର୍କରେ ଅଧିକ ଶିକ୍ଷା ଦେବା। ତେଣୁ ଯେଉଁମାନେ ଭଗବାନଙ୍କୁ ଦ୍ୱେଷ କରିବେ ତାଙ୍କର କେଉଁଠି ମଙ୍ଗଳ ହେବ, ତାଙ୍କର କେଉଁଠି ଶିବ, ଶିବ ହେଉଛନ୍ତି ମଙ୍ଗଳମୟ, ତାଙ୍କର କେଉଁଠି ଶିବ, ତାଙ୍କର ମଙ୍ଗଳତା କେଉଁଠି ଆସିବ। ନଇଜ ଶିବପନ୍ଥା ବିଶୁଦ୍ଧ ସଂସ୍କୃତା ବିହ ବାସୁଦେବ ଭଗବତୀ ତା ନାମ ଗ୍ରହଣାଦେବି, ଭାଗବତ ପ୍ରଥମ ସ୍କନ୍ଧରେ ଏକଥା କୁହାଯାଉଛି। ଆମେ ଏଇ ଯେଉଁ ଭୌତିକ ଜଗତରେ ପ୍ରବେଶ କରିଯାଇଛେ ବା ପତିତ ହେଇଯାଇଛେ, ଇଏ ହେଉଛି ଅମଙ୍ଗଳମୟ ଜଗତ, ନହେଲେ ଅନ୍ୟ ଶିବ, ଏଥିରେ ଅନ୍ୟ କୌଣସି ମଙ୍ଗଳତା ନାହିଁ। ବିଶୁଦ୍ଧ ସଂସ୍କୃତା ଏ ସଂସ୍କୃତା, ସଂସ୍କୃତା କହିଲେ ଜନ୍ମ ମୃତ୍ୟୁ ରୂପକ ସଂସାର ଏଠି ଚାଲିଛି, ତେଣୁ ଏଥିରେ ଏଇଟା ଆମ ମଙ୍ଗଳତା ନାହିଁ ଏଥିରେ କିଛି, କିନ୍ତୁ ସବୁକିଛି ଅମଙ୍ଗଳ। କିନ୍ତୁ ଯଦି ଆମେ ମଙ୍ଗଳମୟ ଶିବଜୀ ବା ଭଗବାନଙ୍କର ଯଦି ଶରଣ ନବା ତାହେଲେ ତାହେଲେ ଆମେ ଏ ଅମଙ୍ଗଳରୁ ଉଦ୍ଧାର ପାଇପାରିବା। ତେଣୁ ଯେଉଁମାନେ ଭଗବାନଙ୍କୁ ଦ୍ୱେଷ କରିବେ, ଜୟସ ଦୋଷ ପୁରୁଷ ଯୋଉଟା ଆସିଥିଲେ ସେ ଭଗବାନଙ୍କୁ ଦ୍ୱେଷ କରୁଛନ୍ତି, କିଏ ଦୁର୍ଯ୍ୟୋଧନ ଭଗବାନ ଦୋଷ କରୁଛନ୍ତି। ଭଗବାନ ଦୋଷ କଲେ କେମିତି ସେ ଆନନ୍ଦ ରହିପାରିବେ ଆଉ କେମିତି ସେ ମଙ୍ଗଳତା ପ୍ରାପ୍ତ ହେଇପାରିବେ। ଗୃହାନ୍ ପ୍ରବିଷ୍ଟ ଓଜମ ଅପତ୍ୟମ ଅତ୍ୟା, ତମର ପୁତ୍ର ହିସାବରେ ଅଛନ୍ତି ସେ ଜ୍ୟେଷ୍ଠ ପୁତ୍ର, ତମେ ଭାବୁଛ ଅପତ୍ୟ, ତମ ପୁତ୍ର ବୋଲି ଭାବୁଛ ଅପତ୍ୟ, ପ୍ରଭୁପାଦ ମହାରାଜ ଅପତ୍ୟ ହେଉଛନ୍ତି ଯେଉଁମାନେ ସୁପୁତ୍ର ପୁତ୍ର ପୁତ୍ ନାମକ ନରପୁର ଯିଏ ଉଦ୍ଧାର କରନ୍ତି ସେ ହେଉଛନ୍ତି ପୁତ୍ର, ପୁତ୍ର ଆର୍ଥିକ ଭାର୍ଯ୍ୟା କୁହାଯାଉଛି, ପୁତ୍ ନାମ ନରପୁର ଯିଏ ଉଦ୍ଧାର କରିପାରିବେ ସେ ହେଉଛନ୍ତି ପୁତ୍ର। ଆମର ଏଇ ଏକଥା ମଧ୍ୟ ଆମର ଜଗନ୍ନାଥ ମହାରାଜଙ୍କର କନିଷ୍ଠ ପୁତ୍ର ଯେ ଗୁରୁ ସେ ଏକଥା କହିଛନ୍ତି, ଉତ୍ତମ ଚିନ୍ତୟାତ କୁର୍ଯ୍ୟାତ, ଯେଉଁମାନେ ଉତ୍ତମ ପୁତ୍ର କେଉଁମାନେ ନା ଯେଉଁମାନେ ତାଙ୍କର ପିତାମାତା ଯାହା ଚିନ୍ତା କରିବେ ସେ ଯଦି କାର୍ଯ୍ୟ କରିଦେବେ ସେ ହେଉଛନ୍ତି ଉତ୍ତମ ପୁତ୍ର। ମଧ୍ୟମ କିଏ ପ୍ରୋକ୍ତ କାହିଁକି ମଧ୍ୟମ, କହିଲେ ସେ କଥା କହିବେ ନ କହିଲେ କରିବେନି, ସେ ହେଉଛନ୍ତି ମଧ୍ୟମ ବ୍ୟକ୍ତି। କିନ୍ତୁ ଯେଉଁମାନେ ଅଧମ କିଏ ନା ଅଶ୍ରଦ୍ଧା, ଅଶ୍ରଦ୍ଧା ସହିତ କାର୍ଯ୍ୟ କରିବେ କିନ୍ତୁ ଶ୍ରଦ୍ଧା ତାଙ୍କ ପ୍ରତି ଆଗ୍ରହ ନାହିଁ, ଏଇଭଳି ଭାବରେ କାର୍ଯ୍ୟ କରିବେ, ଅଶ୍ରଦ୍ଧା ସହିତ କାର୍ଯ୍ୟ କରିବେ ସେ ହେଉଛନ୍ତି ଅଧମ ପୁତ୍ର। ଏବଂ ଆକୃତ ଆଚରଣ ଯେଉଁମାନେ କଥା କହିଲେ ମଧ୍ୟ ପିତାମାତା ଆଦେଶ ଦେଲେ ମଧ୍ୟ ଯେଉଁ ପୁତ୍ର ତାକୁ ଗ୍ରହଣ କରନ୍ତି ନାହିଁ, ତାକୁ କାର୍ଯ୍ୟକାରୀ କରନ୍ତି ନାହିଁ, ତାଙ୍କ ଆଦେଶ ପାଳନ କରନ୍ତି ନାହିଁ, ସେମାନଙ୍କୁ ମୂତ୍ର ସହିତ ଗ୍ରହଣ କରାଯାଇଛି। ତେଣୁ ଯେଉଁମାନେ ସୁପୁତ୍ର ତାଙ୍କୁ ଅପତ୍ୟ ବୋଲି କୁହାଯାଉଛି, ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହୁଛନ୍ତି। ଅପତ୍ୟ କହିଲେ ଯେଉଁମାନେ ପତିତ, ପତିତରୁ ଉଦ୍ଧାର କରିପାରିବେ ସେ ହେଉଛନ୍ତି ଅପତ୍ୟ, ସେମାନେ ହେଉଛନ୍ତି ପୁତ୍ର। ତେଣୁ ବିଦୁର କହୁଛନ୍ତି ତମେ ଏହାକୁ ଅପତ୍ୟ ମତ୍ୟା ନିଜର ପୁତ୍ର ବୋଲି ଭାବୁଛ, କିନ୍ତୁ ସିଏ ହେଉଛନ୍ତି ପ୍ରକୃତରେ କଣ ନା ସିଏ ହେଉଛନ୍ତି କୃଷ୍ଣା ଶ୍ରୀ କୃଷ୍ଣ ବିମୁଖ କଥା ଶ୍ରୀ କୃଷ୍ଣ ବିମୁଖ, କୃଷ୍ଣ ଯୋଉ କୁହାଯାଇଛି ଭାଗବତ କୁହାଯାଇଛି ମାୟା ମଧ୍ୟ ଜୀବେ ନାହିଁ କୃଷ୍ଣ ସ୍ମୃତି ଜ୍ଞାନ, ଅତଏବ ମାୟା ତାରେ ଦେହ ସଂସାର ଆଦି ଦୁଃଖ ବିଭିନ୍ନ ଆମେ ଯେହେତୁ ଭଗବାନଙ୍କୁ ବିମୁଖ ହେଇଯାଇଛେ ସେଇଥିପାଇଁ ଆମେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛେ, ସଂସାର ଆଦି ଦୁଃଖ ଆମେ କାହିଁକି ପାଉଛେ ନା କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ଆମେ ଭଗବାନ ଭୁଲି ଯାଇଥିବା ହେତୁ ଆମେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପ୍ରାପ୍ତ ହେଉଛେ। ତେଣୁ ଦୁର୍ଯ୍ୟୋଧନ ଯେତେବେଳେ କୃଷ୍ଣ ବିମୁଖ ଭଗବାନଙ୍କୁ ବିମୁଖ ହେଇଯାଇଛି, ତେଣୁ ତାଙ୍କର ଗତଶ୍ରୀ ତାଙ୍କର ଯେତେ ଜନ୍ମ ଐଶ୍ୱର୍ଯ୍ୟ ଶ୍ରୀତ ଶ୍ରୀ ଏସବୁ ନଷ୍ଟ ହେଇଯିବ, ଭାଗବତ ମନା କରାଯାଇଛି। ଆୟୁ ଶ୍ରେୟ ଯଶୋ ଧର୍ମ ଲୋକମାନ ଆଶିଷ ହେଉଛ ହନ୍ତ ଶ୍ରେୟ ଆସି ସର୍ବାଣୀ ପୁରୁଷ ମହତ ଅତିକ୍ରମ, ତ ମହତ ବ୍ୟକ୍ତି ଭଗବାନଙ୍କୁ ଯଦି ଆମେ ବିମୁଖ ହେଇଯିବା ତାହେଲେ ଆମର ଆୟୁଷ ଯଶ ଶ୍ରେୟ ବା ଧନ ସମ୍ପତ୍ତି ଏସବୁ କିଛି ନଷ୍ଟ ହେଇଯିବ। ଆୟୁଷ ଯଶ ଧର୍ମ ଲୋକମାନ ଆଶିଷ ହେଉଛ ସବୁକିଛି ନଷ୍ଟ ହେଇଯିବ, ଯେମିତି କଂସଙ୍କ କ୍ଷେତ୍ରରେ ହେଇଥିଲା, ସେ ଭଗବାନ ବିମୁଖ ହେଇଥିବାରୁ ତାଙ୍କର ସବୁକିଛି ନଷ୍ଟ ହେଇଗଲା। ତେଣୁ ବିଦୁର ସେ କଥା କହୁଛନ୍ତି ଯେ ତମେ ଏଇ ଯୋଉ ତମର ପୁତ୍ର କୁପୁତ୍ରକୁ କୃଷ୍ଣ ବା ପାଳନ କରୁଛ ଯିଏକି ଭଗବାନଙ୍କ ବିମୁଖ ଭଗବାନଙ୍କ ବିଦ୍ୱେଷୀ, ତେଣୁ ତାକୁ ତେଜ ଆସୁ ଅଶୈବଂ କୁଳ କୌଶଳ ଆୟ, ତମର ଯଦି କୁଳର ମଙ୍ଗଳ ଚାହୁଁଛ, ତମର ଶହେ ପୁତ୍ର ଅଛନ୍ତି ଅନେଶ୍ୱତ ପୁତ୍ରଙ୍କର ଯଦି ମଙ୍ଗଳ ଚାହୁଁଛ ତାହେଲେ ଏଇ ପୁତ୍ରକୁ ଅଶୈବ ଏ ତମକୁ ସବୁ ପ୍ରକାର ଅମଙ୍ଗଳ ପ୍ରଦାନ କରିବ, ତେଣୁ ଆକୁ ତେଜ ଆସୁ ଖୁବ୍ ଶୀଘ୍ର ଆକୁ ତ୍ୟାଗ କର। ଦୁର୍ଯ୍ୟୋଧନ ଦୁର୍ଯ୍ୟୋଧନ ସେଇଠି ଶୁଣୁଛି ସେ କଥା,
ତେଣୁ ସିଏ ଆଉ ରହିପାରିବେ ସାପ ଭଳି ଫଣା ମାରିକିରି ବର୍ତ୍ତମାନ ବିଦା କରିଦିନ୍ତୁ, ଆଉ ପର ଶ୍ଳୋକ ସେଟା ବର୍ଣ୍ଣନା କରାଯିବ। କିନ୍ତୁ ଆମ ସମୟ ହେଇଯାଇଛି, ଆମ କଥାକୁ ବିଶ୍ରାମ ଦେବା। ଏହାପରେ ଆମର ମନ୍ଦିରର ଯୁଗ୍ମ ସମ୍ପାଦକ ଗୋପାଳଙ୍କ କଥା କହିବେ। ଜୟ ଶ୍ରୀମଦ ଭାଗବତ କି ଜୟ, ଶ୍ରୀ ଗୋପାଳ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଜୟ ଗୋପ ଆନନ୍ଦେ।
ହରେ କୃଷ୍ଣ। ଏବଂ ଆମର ଏଇ ମହାଦେବ ମନ୍ଦିର ସେବକ ବୃନ୍ଦ, ଆଜି ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ମହାମନା ସଂଘ ତରଫରୁ ଏଠାରେ କଥା କୀର୍ତ୍ତନ ଚାଲିଛି। ଭକ୍ତମାନେ ଯଦିଓ ପାଗର ଅବସ୍ଥା ଭଲ ନାହିଁ, ତଥାପି ଅଳ୍ପ ସଂଖ୍ୟାରେ ବର୍ତ୍ତମାନ ଯୋଗଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମର ପାଦସା ପ୍ରଭୁ ଯିଏକି ଶ୍ରୀମଦ୍ ଭାଗବତର ଏ ତୃତୀୟ ସ୍କନ୍ଧର ପ୍ରଥମ ଅଧ୍ୟାୟରେ ବିଦୁର ମୈତ୍ର ସମାଜ ଉପରେ କିଛି କଥା କୀର୍ତ୍ତନ କଲେ, ତ ଆପଣମାନେ ଶୁଣିଲେ ମହାଜନ ଯେଇ କହେ ସେଇ ସତ୍ୟ ନାହିଁ, ମହାଜନ ଜନ ଗତସ ପନ୍ଥା। ତ ବିଦୁରଜୀ ହେଉଛନ୍ତି ଜଣେ ମହାଜନ, ସିଏ ଜାଣନ୍ତି ଭଗବାନ ଜାଣନ୍ତି କୁହାଉଛି ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାଇଲା ମହାଜନ ଜନ ଗତସ ପନ୍ଥା। ଏ ତତ୍ତ୍ୱ ବିଷୟ ମହାଜନମାନେ ଜାଣନ୍ତି, ଆଉ ବିଶେଷ କରି ସେମାନଙ୍କ ଠାରେ ଚାରିଟା ଦୋଷ ନାହିଁ। ଆମେ ହେଉଛୁ ବଦ୍ଧ ଜୀବ, ବଦ୍ଧ ଜୀବନ ଚାରିଟା ଦୋଷ ଅଛି। ତା ହେଉଛି ଇଏ ଭୁଲ କରି ଦୋଷ ଆସୁଛି, ଭ୍ରମ ପ୍ରମାଦ କରୁଣା ପାଠକ ବିପରୀତ ବିଷୟ, ଏ ଚାରିଟା ଜୀବ ହେଉଛି ବଦ୍ଧ ଜୀବର ଦୋଷ ହେଉଛି। ସେ ଭୁଲ ନିଶ୍ଚୟ କରିବ, ଆଉ ସେ ମାୟା କବଳିତ ହେବ, ତାପରେ ଇନ୍ଦ୍ର ଗୁଡ଼ାକ ଦୋଷଯୁକ୍ତ ଅନ୍ୟକୁ ଠକିବ, ଏ ହେଉଛି ବଦ୍ଧ ଜୀବର ଦୋଷ। କିନ୍ତୁ ଯେଉଁମାନେ ମହାଜନ ତାଙ୍କର ଏ ଚାରିଟା ଦୋଷ ନାହିଁ, ତେଣୁ ସେମାନଙ୍କୁ ଯାହା କହିବେ ତାକୁ ଗ୍ରହଣ କରିବାକୁ ପଡ଼ିବ। ବିଦୁରଜୀ ସେ ଜଣେ ମହାଜନ ଥିଲେ, ଆଗରୁ କୁହାଯାଇଛି କିପରି ଅବସ୍ଥାରେ କାହିଁକି ସେ ଦାସୀପୁତ୍ର ହେଲେ, ତାହା ଆପଣମାନେ ସବୁ ଆଗରୁ ଜାଣିଛନ୍ତି। କିନ୍ତୁ ସିଏ ଧୃତରାଷ୍ଟ୍ରଙ୍କୁ ଯେଉଁ କଥା କହିଲେ, ସେ ତାଙ୍କ ହିତ ପାଇଁ ସବୁ କଥା କହିଲେ, କିନ୍ତୁ ଧୃତରାଷ୍ଟ୍ର ତ ଅନ୍ଧ ଥିଲେ ଜନ୍ମାନ୍ଧ, କିନ୍ତୁ ପୁଅ ପାଇଁ ମଧ୍ୟ ସେ ଅନ୍ଧ ହେଇଯାଇଛନ୍ତି। ସେ କିଛି ଭଲ ତାଙ୍କ କଥା ସେ ଶୁଣିଲେ ନାହିଁ, ବିଦୁର କଥା, ଯାହାଫଳରେ ଅବସ୍ଥା ତାଙ୍କ ପରିବାର ସବୁ ଧ୍ୱଂସ ହେବ, ନଷ୍ଟ ହେବ। ଦ୍ୱିତୀୟ ଦିନ ତାଙ୍କୁ ବିରକ୍ତିରେ କହିବେ, ସେ ବିଦୁର ପଳେଇଯିବେ। ତାପରେ ସେ ଚାରିଆଡ଼େ ଭ୍ରମଣ କଲାପରେ ବର୍ତ୍ତମାନ ମୈତ୍ର ମନେ ଯୁଦ୍ଧ ଦେଖା ହେଇଛି, ତେଣୁ ସେ ସବୁ ତତ୍ତ୍ୱ ସବୁ କହିବେ, ଆଉ ସେତେବେଳେ ଭଗବାନ କୃଷ୍ଣ ତାଙ୍କ ଲୀଳା ସମସ୍ତେ ଚାଲିଗଲେ। ଏସବୁ କଥା ଗୁଡ଼ା ଅନ୍ୟ ଅବସ୍ଥାରେ ସବୁ ଆସିବ। ତୁ କହିବାର ତାତ୍ପର୍ଯ୍ୟ ହେଉଛି ଯେ ଏ ଭୌତିକ ଜଗତରେ ଆମେ ସମସ୍ତେ ମାୟା କବଳିତ କୁହାହେଉଛି, ମାୟିକ ଜଗତ ସମସ୍ତେ ମାୟା କବଳିତ। ବିଶେଷ କରି ଆମେ ଏଇ ଯେଉଁ କଳିଯୁଗ କୁହାହେଉଛି, ଆମେ ଯେଉଁ ଯୁଗରେ ଅଛୁ ଏଇଟା କଳିଯୁଗ, କଳିଯୁଗ ଧର୍ମ ଅଧର୍ମ ପାପର ଯୁଗ, ତେଣୁ ଏଥିରୁ କେମିତି ଭାବେ ଆମେ ଉଦ୍ଧାର ପାଇବା, ସେଥିପାଇଁ ଆମର ଏସ୍ ଭକ୍ତି ବିଦ୍ୟାଙ୍କ ସ୍ୱାମୀ ପ୍ରଭୁପାଦ ଯିଏ ଇସ୍କନର ପ୍ରତିଷ୍ଠାତା, ସେ ଆଜି ସମଗ୍ର ପୃଥିବୀରେ ଏ ମହାପ୍ରଭୁଙ୍କ ବାଣୀ ଭାଗବତ ବାଣୀ ସେ ପ୍ରଚାର କରୁଛନ୍ତି। ତେଣୁ ଆକୁ ଗ୍ରହଣ କରିକି ଲକ୍ଷ ଲକ୍ଷ କୋଟି ଲୋକ ଏଥିରେ ଉପକୃତ ହେଉଛନ୍ତି। ବିଶେଷ କରି ଏ ଶରୀର ଚେତନାର ସେମାନେ ଉଦ୍ଧୋ କେବେ ଯିବେ ସେ ବ୍ୟବସ୍ଥା କରିଛନ୍ତି, ତେଣୁ ଏହି କଥା ଗୁଡ଼ିକ ସବୁ ଏଥିରେ କୁହାଯାଇଛି। ଯଦି ପରବର୍ତ୍ତୀ ଅବସ୍ଥାରେ ବହୁତ ସୁନ୍ଦର କଥା ସବୁ କୁହାଯିବ, ଆଉ ଯେହେତୁ ଦୁର୍ଯ୍ୟୋଧନ ତାଙ୍କ କଥା ଶୁଣିଲେନି କି ଦୂତରାଷ୍ଟ୍ର ଶୁଣିଲେନି, ତେଣୁ ସେମାନଙ୍କ ଅଧପତନ ହେବ। ବିଶେଷ କରି ମୋତେ ଆମର କହୁଛନ୍ତି ପ୍ରଭୁ ଯେ ଆଜି ବର୍ତ୍ତମାନ ଆମର ଚାଲିଛି କଥା, ଭାଗବତ କଥା ଚାଲିଛି, ଆଉ ରାଧାଗୋବିନ୍ଦ ସ୍ୱାମୀ ମହାରାଜ ଯିଏକି ବହୁତ ଦିନ ପରେ ଆମର ଏ ଭୁବନେଶ୍ୱର କେନ୍ଦ୍ରରେ ସେ ଯୋଗଦାନ କରିକି ଏସବୁ କଥା କୀର୍ତ୍ତନ ଆରମ୍ଭ କରିଛନ୍ତି। ତା ପୂର୍ବରୁ ଥିଲା ଆମର January 25 କଥା କୀର୍ତ୍ତନ କରୁଥିଲୁ, ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଦେଖା କରାଗଲା। ତେଣୁ ସେ କହିଲେ ଯେ କି ସେ ଜଗନ୍ନାଥ ଅଙ୍କର ରଥଯାତ୍ରା ପରେ ମୁଁ କହିବି, ତା ହିଁ ହେଲା ଜଗନ୍ନାଥ ରଥଯାତ୍ରା ପରେ, ରଥଯାତ୍ରା ପରେ ଆମର ଏଇ ମାସରେ କଥା ଆରମ୍ଭ କରିଛନ୍ତି। ଏଇ ମାସଟା ପୁଣି ଆମର ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ମାସ। ୟା ପରେ ପରେ ଆମର ଜନ୍ମାଷ୍ଟମୀ ଅଛି, ଜନ୍ମାଷ୍ଟମୀ ପରେ ପ୍ରଭୁପାଦର ଆବିର୍ଭାବ, ତାପରେ ଆମର ପୂଜ୍ୟ ଗୁରୁଦେବ ତାଙ୍କର ମଧ୍ୟ ଆବିର୍ଭାବ, ଏହିପରି ଭାବରେ ଅନେକ ଉତ୍ସବ ସବୁ କାର୍ଯ୍ୟକ୍ରମ ହୋଇଛି। ବିଶେଷ କରି ରାଧାବଂଶ ମହାରାଜ, ସେ ତ ପରମହଂସ ଲୋକ, ତେଣୁ ସିଏ ଯେଉଁ ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧରେ ଯେଉଁ କଥା କହିଛନ୍ତି, ତା ତାତ୍ପର୍ଯ୍ୟ କଥା ଆଉ ନୀତି କହିବି ଯେ ବୃନ୍ଦାବନ ଯେଉଁ ଲୀଳା ସେ ହେଉଛି ମାଧୁର୍ଯ୍ୟମୟ ଲୀଳା, କିନ୍ତୁ ମଥୁରା ଆଉ ଦ୍ୱାରକା ଲୀଳା ଇଏ ହେଉଛି ଐଶ୍ୱର୍ଯ୍ୟମୟ ଲୀଳା କୁହାଯାଉଛି। ଏଠାରେ ବିଶେଷ କରି ମହାରାଜ କହୁଛନ୍ତି ଯେ ବୃନ୍ଦାବନରେ ଥିଲେ ଭଗବାନ କୃଷ୍ଣ, ସେ ଯେଉଁ ଲୀଳା ତାଙ୍କର ବାଲ୍ୟଳା କରିଛନ୍ତି, ଐଶ୍ୱର୍ୟ କରିଛନ୍ତି, ସେଥିରେ ତାଙ୍କର କୌଣସି ଟେନସନ୍ ନାହିଁ। ଏଇ ଜିନିଷଟା ଉପରେ ସେ ଭାରି ଗୁରୁତ୍ୱ ଦେଇଛନ୍ତି, ଅନ୍ୟଟେଡ଼ ଟେନସନ୍, ଏଠି ଟେନସନ୍ ନାହିଁ। ଏଠାରେ ସେ ଅସୁର ମାରିଛନ୍ତି, କିନ୍ତୁ ଅସୁର ମାରିଲେ ତାଙ୍କର ଟେନସନ୍ କିଛି ନାହିଁ, ସାଧାରଣ ବି ରହିଛି। ଆଉ ଗୋପାଳ ଆମ ଗୋପ ବାଳକ ଗୋପୀମାନଙ୍କ ସହିତ ତାଙ୍କର ମାତା ଯଶୋଦା, ଏମାନଙ୍କ ସହ ଯେଉଁ ଲୀଳା, ଅତି ସୁନ୍ଦର କଥା କୁହାହେଉଛି ଯେ ବହୁତ କଥା ସେ ତ ଚାଲିଛି ତାଙ୍କର କଥା ଗୁଡ଼େ, ଏତିକି ଆମେ ଅନୁଭବ କରୁ ସେ କି ପ୍ରକାର ଆନନ୍ଦରେ ସେ କଥା କହୁଛନ୍ତି ଯେ ଗୋପାଳ ବାଳକମାନଙ୍କ ସହିତ ତାଙ୍କର ତ ଲୀଳା ହେଇଛି ବୃନ୍ଦାବନରେ, ଏପରିକି ଯେ ଘାସପତ୍ର ବୃକ୍ଷ ଏ ମାନେ ଯେଉଁମାନେ ପଶୁପକ୍ଷୀ କୀଟପତଙ୍ଗ ଅଛନ୍ତି ସେମାନେ ମଧ୍ୟ ତାଙ୍କ ପ୍ରତି ଆଗ୍ରହ ହେଇଛନ୍ତି, ଏପରି ଭ୍ରମଣ ମଧ୍ୟ ଭ୍ରମରେ ଯେ ସେ ଗୁଣୁଗୁଣ ନେଇକି ମଧ୍ୟ ହରେକୃଷ୍ଣ ମହାମନ୍ତ୍ର କହୁଛି, ସେଠି ଗୁଣୁଗୁଣ କହୁଛି ତାକୁ ମଧ୍ୟ କୃଷ୍ଣ ନିଜେ ଭ୍ରମରେ ଫେରି ଗୁଁ ଗୁଁ ସେ ବି କହୁଛନ୍ତି, କୁକୁର କୁ କୁ ହେଉଛି ତାକୁ ମଧ୍ୟ ସେ କହୁଛନ୍ତି। ଏଇ ଯେଉଁ ଲୀଳା ଆପଣ ଦେଖିବେ କରିଛନ୍ତି ବୃନ୍ଦାବନରେ କରାଯାଇଛି, ଆକ୍ଚୁଆଲି ଏଇଟା ଶୁଦ୍ଧ ସାତ୍ତ୍ୱିକ ସ୍ଥିତିରେ ନହେଲେ ଗୋଟେ ଆମେ ବୁଝିପାରିବା ନାହିଁ, ଅତି ଉନ୍ନତ କଥାଗୁଡ଼ା କୁହାହେଉଛି। କାରଣ ଆମେ ସାଧାରଣତଃ ଭୋଗ ଉପଭୋଗ ପାଇଁ ବିଶେଷ ଆକୃଷ୍ଟ, କିନ୍ତୁ ସେଠି କିଛି ନାହିଁ, କୃଷ୍ଣ ନିଜେ ଖାଲି ପାଦରେ ଚାଲିଛନ୍ତି ସେଠି, ତେଣୁ ତାଙ୍କର ସବୁଠାଇଁ ପାଦ ଚିହ୍ନ ପଡ଼ିଛି, ତେଣୁ ସେ ବୃନ୍ଦାବନ ଭୂମି ମଧ୍ୟ ଧନ୍ୟ ହେଇଛି। ଯେଉଁ ବୃକ୍ଷ ଗୁଡ଼ିକ ଅଛନ୍ତି ସେମାନେ ମଧ୍ୟ କୃଷ୍ଣଙ୍କ ପ୍ରତି ଆକୃଷ୍ଟ ହେଇଛନ୍ତି, ଏପରି ବୃକ୍ଷମାନେ ମଧ୍ୟ କୃଷ୍ଣଙ୍କୁ କେବେ ଛାୟା ପ୍ରଦାନ କରି ସେଥିପାଇଁ ମଧ୍ୟ ଆକୃଷ୍ଟ। ଆମେ ଦେଖିଛୁ ବୃନ୍ଦାବନରେ ଯେ ଯେଉଁ ଗୋବର୍ଦ୍ଧନ ପର୍ବତ ଶିଳା ଅଛି ତାକୁ ମଧ୍ୟ ଛାୟା ପ୍ରଦାନ କରୁଛନ୍ତି, ଏବେ ବି ଆପଣ ଦେଖିବେ ସେମାନେ କିପରି ଭାବରେ ବୃକ୍ଷମାନେ ଛାୟା ପ୍ରଦାନ କରୁଛନ୍ତି। ତା ବ୍ୟତୀତ ଯେଉଁ ମୟୂର ଅଛି ସେ କୃଷ୍ଣଙ୍କୁ ଦେଖିକରି ସେ କିପରି ପୁଛ ହେଲେକି ସେ ନାଚୁଛି କୁହାହେଉଛି। ଏ ଯେଉଁ ଲୀଳା ଗୁଡ଼ିକ ଆମେ ସାଧାରଣତଃ ଯେ ସେ ପ୍ରକାର ସ୍ଥିତି ନ ଯାଇଛି ଆକୁ ଏଗୁଡ଼ା ସବୁ ଭଲ ଲାଗିବ ନାହିଁ, ଯେ କ'ଣ ମୋତେ କହିଲେ ଏଗୁଡ଼ା କ'ଣ ମହାରାଜ କହୁଛି, କେତେ କହିଲେ କ'ଣ ମହାରାଜ କହୁଛନ୍ତି, ଗଛ ମୂଳ କଥା କହୁଛନ୍ତି, ସିଂହ ସିଂହ ବାଘ ଲୋକଟାକୁ କହୁଛନ୍ତି, ଆମ ସହିତ ଆକୃଷ୍ଟ ହେଉନି ରିଏଲି। ଏସବୁ ଜିନିଷ ବୃନ୍ଦାବନ ଲୀଳା ମାନେ ଏଇଟା ଅଚିନ୍ତ ଲୀଳା କୁହାହେଉଛି, ଅତି ମାଧୁର୍ଯ୍ୟ ଲୀଳା, କିନ୍ତୁ ସେଇ କୃଷ୍ଣ ସେଠି କହିଲେ ମୁଁ ସେଠି ଟେନସନ୍ କିଛି ନାହିଁ ବୃନ୍ଦାବନ, ମୋର କାମ ହେଲା ଯେ ଗୋପାଳମାନଙ୍କୁ ଧରିଲି, ତାଙ୍କ ସହିତ ଯାଇ ମୁଁ ବର୍ତ୍ତମାନ ବଢ଼ିଗଲେଣି, ସେ ଗାଈ ବାଛୁରୀ ସବୁ ଜହାଜ ତାକୁ ସେ ସୁରକ୍ଷା ଦେବେ, ତାଙ୍କୁ ଚଢ଼େଇବେ, ଆଉ ସେଠି ମଧ୍ୟ ସେ ଗଛ ପତ୍ରରେ ପତ୍ରର ସେଜ ହେଉଛି ଶୋଉଛନ୍ତି, ଆଉ ତା ଦେହରେ ମଧ୍ୟ ବହୁତ ସମୟରେ କୃଷ୍ଣ ବଳରାମଙ୍କ ଲୀଳା ବଡ଼ ସୁନ୍ଦର ଭାବରେ ସବୁ ବର୍ଣ୍ଣନା କରୁଛନ୍ତି, ଯେ ବଳରାମ ଯଦିଓ ବଡ଼ ଭାଇ, କୃଷ୍ଣ ଯଦିଓ ସାନ ଭାଇ, ତାଙ୍କ ଲୀଳା ଦେଖନ୍ତି, ନିଜେ କୃଷ୍ଣ ମଧ୍ୟ ବଳରାମଙ୍କର ସେବା ବି କରୁଛନ୍ତି, ଅନ୍ୟମାନେ ମଧ୍ୟ ସେବା ବି କରୁଛନ୍ତି, କୃଷ୍ଣ ନିଜେ ମଧ୍ୟ କିପରି ଭାବରେ ଗୋପାଳମାନଙ୍କ ସହିତ ଖେଳୁଛନ୍ତି ତାହା ମଧ୍ୟ ବର୍ଣ୍ଣନା କରାଯାଉଛି। ଏସବୁ ମାଧୁର୍ଯ୍ୟମୟ ଲୀଳା ଗୁଡ଼ା ହେଉଛି, ସେଠି କୌଣସି ପ୍ରକୃତରେ କିଛି ଅନ୍ୟ କିଛି ଭାବ ସେଠି ନାହିଁ, କିନ୍ତୁ ଯେତେବେଳେ ସେ ବୃନ୍ଦାବନ ଛାଡ଼ିକି ସେ ଯିବେ ମଥୁରା ଯିବେ, ଆଉ ତାପରେ ଯିବେ ଏକୁଟି ଦ୍ୱାରକା ଯିବେ, ସେଠି ଟେନସନ୍ ତାଙ୍କୁ ନେଉଛି, ମଥୁରାରେ ଟେନସନ୍ କାହିଁକି, କାହିଁ ଟେନସନ୍, ବହୁତ ସମସ୍ୟା ତାଙ୍କ ଭିତରେ ସବୁ ଆସୁଛି, ସେ ପ୍ରକାର ଆନନ୍ଦମୟ ସ୍ଥିତିରେ ସେ ରହି ନାହାନ୍ତି। ଦ୍ୱାରକା ଗଲାରେ ମଧ୍ୟ ସେ 16,108 ଯେଉଁ ରାଣୀମାନେ ସବୁ ଉପକୃତ ସେଠି ମଧ୍ୟ ଟେନସନ୍ କୁହାହେଉଛି, ସବୁଠି କିପରି ଭାବରେ ସେମାନଙ୍କୁ ବହୁତ ଦାୟିତ୍ୱ ଆସୁଛୁ ନା କେମିତି ବାରଲା କରିବେ ହଁ କରିବେ, କିନ୍ତୁ ଏଠି କିଛି ନାହିଁ। ତାପରେ ଆମର କାଲି ସେ ବର୍ଣ୍ଣନା କରିଥିଲେ ଆପଣଙ୍କର ହେଉଛି କ'ଣ ସେ ସୁନାଜି ଯେଉଁ ବର୍ଣ୍ଣନା କରିଥିଲେ ନାଇଁ କ୍ଷୀରଚୋରା, ତା ପୂର୍ବରୁ ଗୋଟେ ବର୍ଣ୍ଣନା ଏ ଯେଉଁ
ସୁନା ବାହାରେ ଯୋଉଟା ସମୁଦ୍ର ମଣି କଥା ବର୍ଣ୍ଣନା କରୁଥିଲେ ସେ କଥା ଉପରେ ମହାରାଜ କହିଲେ ଦେଖନ୍ତୁ ଏ ଅର୍ଥ କେତେ ପ୍ରୋବ୍ଲେମ ସୃଷ୍ଟି କରୁଛି ସେ ଯେ ସମସ୍ତ ମଣି ପୂଜା କରିକିରି ସତ୍ରାଜିତ ଲାଭ କରିଥିଲେ ତାଙ୍କର ତାଙ୍କ ବୋଧେ ଲୋଭ ହେଇଗଲା କିନ୍ତୁ ଗୋଟେ ଜିନିଷ ଯିଏ ରାଜା ଅଛି ତାକୁ ସେ ମଣି ଦେଇଦିଅ ସେ ଦେଉନାହାନ୍ତି ତାପରେ ପ୍ରସ୍ତାବ କରନା ସେ ସତ ଘଣ୍ଟାଏ କାଳ ତାପରେ ମଣି ଉପରେ କହିଥିଲେ ଉଦ୍ଦେଶ୍ୟ ହେଉଛି ଆମେ ଏଇ ଧନ ଦୌଲତ ପାଇଁ ଆମେ କେତେ ଆକୃଷ୍ଟ ହେଉଛୁ ଧନ ଦୌଲତ କେତେ ଆକୃଷ୍ଟ ହେଉଛୁ ତା ପାଇଁ କେତେ ଆମେ ପରିଶ୍ରମ କରୁଛୁ କିନ୍ତୁ ସେ ହିଁ ଆମକୁ କେବଳ ଦୁଃଖ ହିଁ ଦେଉଛି ଏସବୁ କଥା ଦିଆ ହେଉଛି ତେଣୁ ଏଇଟା ମଧ୍ୟ ଆମକୁ ବୁଝିବାକୁ ପଡ଼ିବ ତାପରେ ଆପଣଙ୍କର ଓଡ଼ିଶା ବିଷୟରେ ମଧ୍ୟ ସେ ବହୁତ କଥା ସେ କହିଲେ ଯେ ଉତ୍କଳ ବିଷୟରେ ଉତ୍କଳ ବିଷୟରେ ମଧ୍ୟ ଆମ ଗୁରୁଦେବ ବରୁଣ ସାହି ମହାରାଜ ଯେତେବେଳେ ଥିଲେ ସେ ସମୟରେ 1983 ମସିହାରେ ଆମର ଯେଉଁ ପଦଯାତ୍ରା କରାଯାଇଥିଲା ମହାପ୍ରଭୁଙ୍କ ଶତବାର୍ଷିକ ଉତ୍ସବ କରାଯାଇଥିଲା ସେ ସମୟରେ ମଧ୍ୟ ଆଉ ସେ ମହାରାଜ ତାଙ୍କୁ କହୁଛନ୍ତି ସେ ଦେଖା ହେଇଥିଲେ ତାଙ୍କ ସହିତ କୋଣାର୍କ ମଧ୍ୟ ମହାରାଜ ତାଙ୍କୁ ପ୍ରବଚନ ଦେଇଥିଲେ ଉତ୍କଳ କଥା ସେ କହିଲେ ଉତ୍କଳ ଅର୍ଥ ହେଉଛି ଯେ ଏଠାରେ କଳାରେ ପରିପୂର୍ଣ୍ଣ ଏଠି ତେଣୁ ସେଥିପାଇଁ ମଧ୍ୟ ସୁନ୍ଦର କଳା ସୁନ୍ଦର ଭକ୍ତ ଏଠି ଅଛନ୍ତି ଆଉ ତା ବ୍ୟତୀତ ଅନ୍ୟ ଲୀଳା କଥା ମଧ୍ୟ ସେ କହିଲେ କିପରି ଭାବରେ ଆପଣଙ୍କର କ୍ଷୀରଚୋରା ଗୋପୀନାଥ କଥା ବି କୁହାଗଲା ତା'ପରେ ସାକ୍ଷୀ ଗୋପାଳ କଥା ସେ ବର୍ଣ୍ଣନା କଲେ ଏଗୁଡ଼ା ସମସ୍ତେ ଆମର ଜାଣିବାର ଅଛି ଓଡ଼ିଶାରେ ବହୁତ ଜିନିଷ ଅଛି କିନ୍ତୁ ବହୁତ କଥା ଆମେ ଜାଣିନା କ୍ଷୀରଚୋରା ଗୋପୀନାଥ ଯେ ମାଧବ ରୂପରେ ସେ କିପରି ଭାବରେ କ୍ଷୀର ଚୋରି କରିଥିଲେ ତାଙ୍କ ପାଇଁ କ୍ଷୀରଚୋରା ଗୋପୀନାଥ ଆଉ ସେ କିପରି ଭାବରେ ତାଙ୍କର ବିରକ୍ତ ସନ୍ନ୍ୟାସୀ ଥିଲେ ସେ କୌଣସି ଜିନିଷ ମାଗି ନ ମାଗିଲେ ତାକୁ ସେ ଖାଉନଥିଲେ କିନ୍ତୁ ଭଗବାନ କିପରି ଭାବରେ ତାଙ୍କୁ ସେ ନିଜେ ଗୋପବାସ ଧାରଣ କରି ତାକୁ ଖାଇବାକୁ ଦେଇଛନ୍ତି ଯେଉଁଟା ଆପଣ ବୃନ୍ଦାବନରେ ଦେଖିବେ ମାଧବ ପୁରୀ ଯେଉଁଟା କ୍ଷୀରଚୋରା ଗୋପୀନାଥ ଯେ ସେ ସେଠି ଥିଲେ ସେ ତାଙ୍କର ବର୍ଣ୍ଣନା ସବୁ ତ ଦିଆଯାଇଛି ଏବଂ ତାକୁ କହିଲେ ସମୟ ଲାଗିବ କିନ୍ତୁ ମାଧବ ପୁରୀ ତାକୁ ଉଦ୍ଧାର କରିଥିଲେ ଗୋପୀନାଥଙ୍କୁ ଯେ ମାଧବ ପୁରୀ ଯେତେବେଳେ ସନ୍ନ୍ୟାସୀ ବେଶରେ ସେ ବସିଥିଲେ ସେତେବେଳେ କିଛି ଖାଇନାହିଁ ସକାଳୁ ଜଣେ ଗୋପାଳ ବାଳକ ତାଙ୍କୁ ଆଣି କ୍ଷୀରଟି ଦେଉଛି ଈଶ୍ୱର କହିଲେ ତୁମେ କିଏ ସେ ନାହିଁ ଆମେ ମୁଁ ଗୋପାଳ ବାଳକ ଏଠି ଗାଈ ଫାଇ ଚରାଏ ତେଣୁ ମୁଁ ଜାଣିଲି ଯେ ଆପଣମାନେ ଆପଣ କିଛି ଖାଇନାହାନ୍ତି ତୁ ଟିକେ କ୍ଷୀରଟି ନିଅ ତୁମେ ଖାଇବ ନା ତୁମେ ଜାଣିଲ କେମିତି ମୁଁ ଖାଇନି ବୋଲି ନା ଆମର ଏଠି ଗାଁକୁ ଯିଏ ଆସିଲେ ସମସ୍ତେ ଉପବାସ ସମସ୍ତଙ୍କୁ ଖାଇବାକୁ ଦିଆଯାଏ ଏଇଠି ସ୍ତ୍ରୀ ଲୋକମାନେ ମଧ୍ୟ ଏଠି ଥିଲେ ସେ କହିଲେ ସନ୍ନ୍ୟାସୀ ସକାଳୁ ବସି ଖାଇନି ସେ ଅନୁସାରେ ଦେଲେ ତେଣୁ ସେ ତାପରେ ମାଧବେନ୍ଦ୍ର ପୁରୀ କହିଲେ ମୁଁ ପଛକୁ ଆସି ନେଇଯିବି ତୁମର କ୍ଷୀରଟା ଯେଉଁ ପାତ୍ର ଦେଇଥିଲେ ମାଟି ପାତ୍ର ମୁଁ ତାପରେ ସେ ଆସିଲେନି ଗୋପାଳ ତାପରେ ରାତିରେ ମଧ୍ୟ ତା ସ୍ୱପ୍ନାବେଶ କଲେ କିଏ ସେ ଗୋପାଳ ଯେ କି ମୁଁ ମୋତେ ଯେତେବେଳେ ସେତେବେଳେ ସେମାନେ ଥିଲା ମାନେ ପଠାଣମାନଙ୍କ ଶାସନ ଥିଲା ତେଣୁ ମୋତେ ପୋତି ଦେଇଛନ୍ତି ଏଠି ମାଟି ତଳେ ତେଣୁ ତୁମେ ଆସି ଉଦ୍ଧାର କରିବ ମୁଁ ସେଥିପାଇଁ ଅପେକ୍ଷା କରିଛି ତାପରେ ଯେଉଁ ଜାଗାଟା ସେ ମହାରାଜ ଦେଖେଇଦେଲେ ଗୋପାଳ ସ୍ୱପ୍ନରେ ସକାଳୁ ମଧ୍ୟ ମାଧବ ପୁରୀ ତାଙ୍କର ଗ୍ରାମବାସୀମାନଙ୍କୁ ଡାକିଲେ କହିଲେ ଏଠାରେ ମୋତେ ଗୋପାଳ କାଲି ସ୍ୱପ୍ନ କରି କହିଲେ ଏଠାରେ ସେ ତାଙ୍କୁ ମାଟି ତଳେ ପୋତି ଦିଆହେଇଛି ତେଣୁ ସମସ୍ତେ ତାଙ୍କୁ ଯିବା ତାଙ୍କୁ ଉଦ୍ଧାର କରିବେ ତାପରେ ଯାଇକି ସେ ଯେଉଁ ଜାଗା ଦେଖାହେଲା ସେ ତାଙ୍କୁ ଖୋଳିଲେ ଖୋଳିଲା ପରେ ମାଧବ ପୁରୀ ଯେଉଁ ଗୋପାଳଙ୍କୁ ଉଦ୍ଧାର କଲେ ତାକୁ ମଧ୍ୟ ଆପଣଙ୍କର ଯେଉଁଟା ଗିରିରାଜ ଗୋବର୍ଦ୍ଧନ କୁହାଯାଉ ନାହିଁ ସେଇ ଜାଗାରେ ମଧ୍ୟ ସେ ତାକୁ ପ୍ରତିଷ୍ଠା କରାଇଲେ ତାପରେ ସେ ଅନ୍ନପୁଟ ଏସବୁ ଉତ୍ସବ ତାପରେ ପୁଣି ତାଙ୍କୁ କହିଛନ୍ତି ଯେ ମୋ ପାଇଁ ତୁମେ ସେବା କାହିଁ ଚନ୍ଦନ କାଠ ଆଣିଦିଅ କାରଣ ମୁଁ ବହୁତ ଦିନ କାଳ ମାଟି ତଳେ ରହିବା ଫଳରେ ମୋ ଦେହଟା ଗରମ ହେଇଯାଉଛି ତାପରେ ଚନ୍ଦନ କାଠ ପାଇଁ ମଧ୍ୟ ସେ ନିଜେ ଗଲେ ତାପରେ ସେ କ୍ଷୀରଚୋରା ଗୋପୀନାଥ ଯେଉଁଟା ଅଛି ତାକୁ ସେମିତି ଭାବରେ ଦେଖା କଲେ କ୍ଷୀରଚୋରା ଗୋପୀନାଥରେ ସେ ଚାହିଁଲେ ସେଠି ତାଙ୍କର ଯେଉଁ ଅମୃତ କିଳିକା ବାରଟା ହାଣ୍ଡି ହୁଏ ତାଙ୍କର ଇଚ୍ଛା ହେଲା ଖାଇବା ପାଇଁ ତାପରେ ସେ କହିଲେ ମୁଁ ତ ମାଗିବାଟା ଠିକ ନାହିଁ ତାପରେ ନିଜେ ଗୋପୀନାଥ ସେଦିନ ରାତିରେ ଚୋରି କରିଛନ୍ତି ସେ ଗୋପୀନାଥ ଯେ ଯେଉଁ ବାରଟା ହାଣ୍ଡି ଦିଆଯାଇଥିଲା ସେଥିରୁ 11 ହାଣ୍ଡି ଭୋଗ ଲାଗିଛି ଭୋଗ ଲାଗିଛି ପୁରା କିନ୍ତୁ ଗୋଟିଏ ହାଣ୍ଡି ରହିଯାଇଛି କିନ୍ତୁ ଭଗବାନ ଇଚ୍ଛା ତାପରେ ଗୋପୀନାଥ କହିଲେ ମାଧବେନ୍ଦ୍ର ପୁରୀ ଏ ପୂଜାରେ ତୁମେ ମୋର ଯେ ଭକ୍ତ ଆସିଥିଲା ମାଧବେନ୍ଦ୍ର ପୁରୀ ତାକୁ କାହିଁ ତୁମେ ପ୍ରସାଦ ଦେଇନା ଠିକ ଅଛି ମୁଁ ଗୋଟିଏ ମୋର କାନି ତଳେ ରଖିଦେଇଛି ତ ଯେଉଁ ସମୟରେ ବ୍ରାହ୍ମଣଟି ରାତି 12 କେତେବେଳେ ଉଠିଲା ଉଠିକି ସେ ଦେଖିଲା ବେଳକୁ ସତକୁ ସତ ଯେ ଗୋପାଳଙ୍କର କାନି ତଳେ ଗୋଟିଏ ଛୋଟ ଅମୃତ କିଳିକା ଆପଣମାନେ ତ ଯାଇଛନ୍ତି କ୍ଷୀରଚୋରା ପାଇଁ ସେଠାରେ ଛୁଟିଆ ଛୁଟିଆ ଯେଉଁଟା ସବୁ ତିଆରି କରାଯାଏ ଗୋଟିଏ ରଖାଯାଇଛି ତାପରେ ସେ ସବୁ ରେମଣା ମାର୍କେଟ ପାଖକୁ ଯାଇ ଡାକିଛନ୍ତି ଆଗରେ ମାଧବେନ୍ଦ୍ର କିଏ କିଏ ଅଛ ଆସ ତୁମ ପାଇଁ ଗୋପାଳ
କ୍ଷୀର ପଠାଇଛନ୍ତି। ତାପରେ ମାଧବ ନିଜେ ଆସିଲେ, ସେ ତାଙ୍କୁ ଜୁହାର କରିଛନ୍ତି ସେପାଇଁ। ତାପରେ ଭଗବାନ କେତେ ବଡ଼ ଭକ୍ତ, ଯାହା ପାଇଁ ଆପଣ ପାଇଁ ଗୋପୀନାଥ ନିଜେ ଚୋରି କରିଛନ୍ତି। ତାପରେ ତାପରେ ଦିନ ସକାଳ ହେଇଯିବ, ଲୋକମାନେ ଚାରିଆଡ଼େ ପ୍ରଚାର ହେଇଯିବ, ତେଣୁ ମାଧବ ପଳାଇଛନ୍ତି ସବୁ, ସେଟା ବର୍ଣ୍ଣା ସବୁ କରାଯାଇଛି। ତାପରେ ସେଠାରେ ମଧ୍ୟ ପୁରୀ ଯାଇଛନ୍ତି। ପୁରୀରେ ମଧ୍ୟ ତାଙ୍କୁ ଚନ୍ଦନ କାଠ ପାଇଁ ମଧ୍ୟ ଯେ ସେତେବେଳେ ଥିଲେ ରଜା ଥିଲେ, ସେ ତା ବ୍ୟବସ୍ଥା କରିଛନ୍ତି। ସେ ଚନ୍ଦନ କାଠ ସେ ଆଣିକି ଆସି ବ୍ୟବସ୍ଥା କରିଛନ୍ତି। ତାପରେ ଏଠି ଆପଣଙ୍କର ଷାଠୀ ଗୋପୀନାଥ ଯେତେବେଳେ ଆସି ପହଞ୍ଚନ୍ତି, ସେ ସମୟରେ ମଧ୍ୟ ଗୋପୀନାଥ ପୁଣି ତାଙ୍କୁ କହୁଛନ୍ତି ଯେ ମାଧବ ପୁରୀ, ତୁମେ ମୋ ପାଇଁ ବହୁତ ପରିଶ୍ରମ କଲ, ମୋତେ ଏଠି ପ୍ରତିଷ୍ଠା କଲ, ସବୁ କଲ, ଚନ୍ଦନ କାଠ ବି ଆଣିଲ, କିନ୍ତୁ ସେଇ ଚନ୍ଦନ କାଠ ସେଠି ଦେଲେ ମଧ୍ୟ ମୁଁ ପାଇଛି। ଅର୍ଥାତ୍ ସେ ସମୟରେ ମୁସଲମାନ ଶାସନ ଥିଲା, ତ ବହୁତ ପ୍ରକାର ଉପକୃତ ହେଇପାରେ ବୋଲି ଭଗବାନ ନିଜେ ତାଙ୍କୁ କହିଲେ, ସେ ଚନ୍ଦନ ମୋତେ ସେଇ ଲଗା। ତେଣୁ ସେଠି ମାଧବ ଦେବୀ ନିଜେ ସେଇ କ୍ଷୀରଚୋରା ଗୋପୀନାଥ ପଛରେ ରହିକିରି ସେ ମଧ୍ୟ ବ୍ୟବସ୍ଥା କଲେ, ଏ ଚନ୍ଦନ କାଠ ତାଙ୍କୁ ଲଗେଇ ଦିଆଗଲା। ସେଥିରେ ମଧ୍ୟ ଗୋପୀନାଥ ବଡ଼ ଖୁସି ହେଇଛି। ସବୁ ଜିନିଷ ଏସବୁ ଜିନିଷ ମାଧବ ଦେବୀ କଥା ବି ସେ ବର୍ଣ୍ଣନା କରିଛନ୍ତି। ତେଣୁ ଯେଉଁଟା ସାକ୍ଷୀ ଗୋପାଳ ପାଇଁ ମଧ୍ୟ ପ୍ରେଜ୍ କରିଛନ୍ତି ଓଡ଼ିଶାରେ ଏସବୁ ଜିନିଷ। ତାପରେ ଆପଣଙ୍କର ଏଠି ସାକ୍ଷୀ ଗୋପାଳ କଥା ବି କହିଲେ, ସାକ୍ଷୀ ଗୋପାଳ ମଧ୍ୟ ଆପଣ ଜାଣନ୍ତି ସାକ୍ଷୀ କିପରି ଭାବରେ ସେ ଦେବା ଆସୁଛନ୍ତି। କାରଣ ସାକ୍ଷୀ ଗୋପାଳ ଯେଉଁ ଆପଣ ଦେଖୁଛନ୍ତି, ଆକ୍ଚୁଆଲି ଦକ୍ଷିଣ ଭାରତରେ ସେତେବେଳେ ଥିଲେ ଆମର ରଜା ଥିଲେ, ଦାୟିତ୍ୱରେ ଦକ୍ଷିଣ ଭାରତରେ ସେ ରାଜା ଥିଲେ। ସେ ସମୟରେ ଦୁଇ ଜଣ ବ୍ରାହ୍ମଣ, ସେମାନେ ବଡ଼ ବିପ୍ର ସାନ ବିପ୍ର, ସେମାନେ ଯାଇଥିଲେ ବୃନ୍ଦାବନ ଯାଇଥିଲେ ଭ୍ରମଣ କରିବା ପାଇଁ ତୀର୍ଥଯାତ୍ରା। ସେ ସମୟରେ ବଡ଼ ବିପ୍ର ଯେ ତାର ଦେହଟା ଅସୁସ୍ଥ ହେଇଗଲା, ତେଣୁ ସାନ ବିପ୍ର ତାକୁ ସେବା ଶୁଶ୍ରୂଷା କରିଦେଲେ, ତେଣୁ ସେଥିରେ ସେ ସୁସ୍ଥ ହେଇଗଲା। ତେଣୁ ତାପରେ ସେ କହିଲା, ମୁଁ ତୁମେ ମୋତେ ବହୁତ ସେବା କରିବା ଫଳରେ ମୁଁ ଆଜି ସୁସ୍ଥ ହେଇଛି, ତେଣୁ ମୁଁ ପ୍ରତିଶ୍ରୁତି ଦେଉଛି ଯେ ମୁଁ କନ୍ୟାଟିକୁ ତୁମକୁ ଅର୍ପଣ କରିବି। କିନ୍ତୁ ସାନ ବିପ୍ର ସେ ଜାଣିଥିଲା ଇଏ ହେଉଛନ୍ତି କୁଳୀନ ବ୍ରାହ୍ମଣ, ମୁଁ ତ କୁଳୀନ ବ୍ରାହ୍ମଣ ନୁହେଁ, ତେଣୁ ସେଥିପାଇଁ ଇଏ କହିଦେଉଛି କଥା, କିନ୍ତୁ ଘରକୁ ଗଲେ ସେଟା ହେଇପାରିବ ନାହିଁ। ତେଣୁ ସେ ମନା କଲା, ନାଇଁ 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 ମୁଁ ବିବାହ ହେବି ନାହିଁ, କହିଲେ ନାଇଁ ନାଇଁ ତୁମକୁ ମୁଁ ତ ଦେବି ଆଉ କନ୍ୟା ଦେବି ଆଉ, ଯଦି କନ୍ୟା ଦେବାକୁ ଚାହୁଁବ ତାହେଲେ ଗୋପୀନାଥ କତିରେ ତୁମେ ଶପଥ କର। ତେଣୁ ଗୋପୀନାଥଙ୍କର ଶପଥ କଲେ, ଯେ ସାନ ବିପ୍ର କହିଲା, ବଡ଼ ବିପ୍ର କହିଲା ତାଙ୍କ ଭିତରେ, ଯେ ବଡ଼ ବିପ୍ର କହିଲା ମୋ କନ୍ୟାକୁ ଆକୁ ମୁଁ ଅର୍ପଣ କରିବି। ତାପରେ ଏମାନେ ସବୁ ଘରକୁ ଫେରିଲେ। ଏଟା ଦକ୍ଷିଣ ଭାରତରୁ ସେ ଆଉ ଗୋଟେ ଗାଁ, ସେଟା ମୋର ମନେ ପଡ଼ିବ, ବିଦ୍ୟାପୁର ସେ ଗାଁଟା ଯେଉଁଟା ହେଉଛି ବିଦ୍ୟାନଗର, ସେ ଗାଁଟା, ସେଇ ଗାଁଟାରେ ଏସବୁ ଅବସ୍ଥା ହେଇଥିଲା। ତାପରେ ଏମାନେ ଯେତେବେଳେ ଘରକୁ ଫେରିଲେ, ଆଉ ବଡ଼ ବିପ୍ର ତାଙ୍କ ଘରେ ଯେତେବେଳେ ପହଞ୍ଚିଲା, ସେତେବେଳେ ତାଙ୍କର ସ୍ତ୍ରୀ ଏବଂ ତାଙ୍କର ପୁଅ ଏମାନେ ତା ଉପରେ ବଡ଼ ବିରକ୍ତ ହେଲେ, ତାର କ'ଣ ଅବସ୍ଥା ଅଛି, ତୁମେ ତାକୁ ପ୍ରତିଶ୍ରୁତି ଦେଲେ ବିବାହ ଦେବା ପାଇଁ, ତୁମକୁ ବିରା ମୁଁ ତ କହିଛି ଦେବା ପାଇଁ। ଆଉ କିଛି ଦିନ ତଳେ ସେ ମଧ୍ୟ ସାମିଲ ପୁରା ଆସି ତାଙ୍କ ଘରେ ପହଞ୍ଚିଲା। ପହଞ୍ଚିଲା ପରେ ସେମାନେ ସବୁ ତାକୁ ବିଭିନ୍ନ ପ୍ରକାର ତାକୁ କଥା କହିଛନ୍ତି। ଏ ସାମିଲ ପଚାରିଲା ଯେ ଆପଣ ତ ପ୍ରତିଶ୍ରୁତି ଦେଇଥିଲେ ବିବାହ ଦେବା ପାଇଁ, କାହିଁକି ଆଉ ପ୍ରଶ୍ନ ଉଠୁନାହାନ୍ତି। ତେଣୁ ତାର ପୁଅ ତା ସ୍ତ୍ରୀ ଏହା ଉପରେ ବିରକ୍ତ ହେଲେ, ସେମାନେ ପଞ୍ଚାୟତ କହିଗଲେ, ପଞ୍ଚାୟତ ମଧ୍ୟରେ ମଧ୍ୟ ଆଲୋଚନା କରାଗଲା। ତେଣୁ ସେ କହିଲେ, ଠିକ୍ ଅଛି, ତୁମର ସାକ୍ଷୀ କିଏ ଅଛି? କାରଣ ଆଜିକାଲି ସତ୍ୟ କଥା ସିନା ଭଗବାନ କତିରେ କୁହାହେଉଛି, ଆଜିକାଲି କୋର୍ଟ କଚେରୀ ଗଲେ ସାକ୍ଷୀ ଦରକାର ହେଉଛି, ସାକ୍ଷୀ କିଏ ଅଛି? ତେଣୁ ସାନ ମିତ୍ର କହିଲା, ସାକ୍ଷୀ ଆଉ କିଏ ଅଛି? ସାକ୍ଷୀ ତ ଗୋପୀନାଥ ଅଛନ୍ତି ନା, ଗୋପୀନାଥ କ'ଣ ଆସିପାରିବେ ଏଠି? ହଁ, ତାଙ୍କୁ ଡାକିବି ମୁଁ। ତାପରେ ସାନ ବିପ୍ର ପୁଣି ବୃନ୍ଦାବନ ଗଲେ, ବୃନ୍ଦାବନ ଯାଇକି ସେଠି ସେ ଯେଉଁଠି ଗୋପୀନାଥ ପଛରେ ସେ କହିଥିଲେ, ଗୋପୀନାଥ ପଚାରିଲେ ଯେ ଆପଣଙ୍କ କତିରେ ଆମେ ଶପଥ କରିଥିଲୁ, ଶପଥ କରିଥିଲା ବଡ଼ ବିପ୍ର ତାର କନ୍ୟାକୁ ଦେବା ପାଇଁ, କିନ୍ତୁ ବର୍ତ୍ତମାନ ସେ କନ୍ୟା ଦେଉନି ନା କ'ଣ? ସେ କହିଲେ, ସାକ୍ଷୀ ଦରକାର, ସାକ୍ଷୀ ଆପଣ ଦେବାକୁ ଦେବେ। ତେଣୁ ଗୋପୀନାଥ କହିଲେ, ତୁମେ କେଉଁଠୁ ଶୁଣିଛ ଦେବେ ଭଗବାନ କେଉଁଠି ଯାଏ ସାକ୍ଷୀ ଦେଲେଣି? ଇଏ କହିଲେ, ଠିକ୍ କଥା ଅଛି ଯେ ଭଗବାନ ସହିତ ମୁଁ କଥାବାର୍ତ୍ତା କରୁଛି, ଏହା କହୁଛି ଲୋକ ଶୁଣିଛନ୍ତି, ପ୍ରତିଭା ନୁହେଁ ତୁମେ ସାକ୍ଷାତ ପ୍ରଧାନ ନୁହଁ, ତୁମେ ହେଉଛି ସାକ୍ଷାତ ପ୍ରଧାନ ପ୍ରତିଭା ତୁମେ ସାହେବ। ତେଣୁ ଗୋପୀନାଥ ଅଙ୍ଗୀକାର କହିଲେ, ହଁ ମୁଁ ଯିବି, କିନ୍ତୁ ଗୋଟିଏ ନିୟମ ହେଉଛି ଯେ ମୁଁ ତୁମେ ଆଗେ ଆଗେ ଚାଲିବ, ମୁଁ ପଛେ ପଛେ ଯିବି,
ତେଣୁ ତୁମେ ପଛକୁ ଅନେଇବ ନାହିଁ, ଯଦି ପଛକୁ ଅନେଇବ ତାହେଲେ ମୁଁ ସେଠି ରହିଯିବି। ତାଙ୍କ ଭିତରେ କଥାବାର୍ତ୍ତା ହେଲା। ଭଗବାନ କହିଲେ, ଇଏ ପଚାରିଲେ କେମିତି ମୋତେ ଜାଣିବ ନା ମୁଁ ମୋର ନୁପୁରଟା ଶବ୍ଦ ହେଉଥିବ ସେଥିରୁ ତୁମେ ଜାଣିପାରିବ ମୁଁ ପଛେ ପଛେ ଯାଉଛି। ଅନ୍ୟମାନେ ଦେଖିବି କେବଳ ସେହି ନୁପୁର ଜାଣିବି। ଏପରି ଭାବରେ ସେମାନେ ସବୁ ଚାଲିଲେ। ଯେତେବେଳେ ସେ ବିଦ୍ୟାନଗରୀ ଗାଁଟି ପଡ଼ିଲା, ସେ ପାଖାପାଖି ବାଲି ଶଯ୍ୟା ପଡ଼ୁଛି। ସେହି ସମୟରେ ଗୋପୀନାଥଙ୍କର ପାଉଁଜଟା ସେଥିରେ ବାଲିରେ ପୋତି ହୋଇଯାଇଛି, ତେଣୁ ଶବ୍ଦ ହେଉନି। ତେଣୁ କଥା ଥିଲା ଯଦି ତୁମେ ପଛକୁ ଅନେଇବ ଗୋପୀନାଥ ସେଠି ରହିଯିବେ। ତେଣୁ ସାନ ବେପା ବେଲା, ଏଇ ତ ବିଦ୍ୟାନଗରଟା ଆଗରେ ପଡ଼ୁଛି, ନଈପାଲି ବେଳା ପରେ ବର୍ତ୍ତମାନ ମୁଁ ପଛକୁ ଅନାଏ ଆଉ। ତେଣୁ ସେ ପଛକୁ ଯଦି ଅନେଇଲେ ଦେଖିଲାବେଳକୁ ଗୋପୀନାଥ ସେଠି ଛିଡ଼ା ହେଇଗଲେ। ତାପରେ ସେ ଗାଁକୁ ଖବର ଦେଲେ, ସମସ୍ତେ ଆସିଲେ। ଆସିଲା ପରେ ଗୋପୀନାଥ ଦର୍ଶନ କଲେ, ତେଣୁ ଚାରିଆଡ଼େ ପ୍ରଚାର ହେଇଗଲା। ତାପରେ ସେ କନ୍ୟାଟା ପ୍ରାଣ କରିଛି। ତେଣୁ ସେ ସମୟରେ ଯେହେତୁ ଆମର ପୁରୀ ରଜା ଥିଲେ, ଦାୟିତ୍ୱ ଦକ୍ଷିଣ ଭାରତରେ, ତେଣୁ ସିଏ ଗୋପୀନାଥକୁ ପୁରୀ ରଖିଲେ, ପୁଣି ପୁରୀ ଥିଲେ ପୁରୀରୁ। ତାପରେ ଆମର ଏଠି କଟକରେ ରହୁଥିଲେ, କଟକରେ ମଧ୍ୟ ତାଙ୍କର ସେ ରାଣୀ ଯେ ତାଙ୍କ କଥା ବି କହିଲେ କିପରି ଭାବରେ ସେ ଚାହୁଁଛନ୍ତି ଗୋପୀନାଥଙ୍କର କାନରେ ତାଙ୍କର ତାଙ୍କ ଦେବା ପାଇଁ। ଆଉ ଗୋପୀନାଥ ତାଙ୍କୁ ସ୍ୱପ୍ନ ହେଲା, ହଁ କିନ୍ତୁ ତାଙ୍କର ତ କଣା ନାହିଁ, ନା କୁପଣା ନାହିଁ, କେମିତି ଦେବେ? ହଁ ବୁଢ଼ା ଥିଲେ ତ ଦେବେ। ତାର ଗୋପୀନାଥ ତାଙ୍କୁ କହିଛନ୍ତି, ହଁ ମୋ ବୁଢ଼େଇ ଦେଲେ। ତେଣୁ ସବୁ ବଡ଼ ଇଣ୍ଟରେଷ୍ଟ ପ୍ରେମର କଥା ବୁଝିଲେ, ବୁଢ଼େଇ ଦେଲା। ତାପରେ ଇଏ କ'ଣ ଭାବୁଛନ୍ତି, ମୁଁ ତ ପିନ୍ଧିଥିଲି ଗୋପୀନାଥ କି ପିନ୍ଧିଲି, ଗୋପୀନାଥ କହିଲେ ନାହିଁ ତୁ ଯେଉଁଟା କିଣୁ ସେଇଟା ପିନ୍ଧା। ତେଣୁ ଏସବୁ ପ୍ରେମର କଥା ସବୁ ଜିନିଷ ହେଉଛି, ଏସବୁ ବର୍ଣ୍ଣନା ସବୁ ଦିଆ ହେଇଛି ସେଠି। ହଁ ତାପରେ ନାରାୟଣ କୀର୍ତ୍ତନ ଏଇସବୁ ଜିନିଷଗୁଡ଼ା ସବୁ ଅଛି। ତେଣୁ ତାଙ୍କର ଉଦ୍ଦେଶ୍ୟ ହୋଇ କହିବା କଥା ହେଉଛି କ'ଣ, ଆମର ଆମେ ସମସ୍ତେ ପ୍ରକୃତ ଟେନସନ୍ ଭିତରେ ଅଛୁ ଏଠି ସମସ୍ତେ। ଭୌତ ଭିତରେ କିଏ ଟେନସନ୍ ନାହିଁ, ପରିବାର ଟେନସନ୍, ଅଫିସ୍ ଟେନସନ୍, ସବୁ ଟେନସନ୍। ଏ ଟେନସନ୍ ମୁକ୍ତ ହେବା ପାଇଁ ଯେଉଁଟା ବର୍ତ୍ତମାନ କହିଲେ, କିଏ ଭଗବାନ ଜୀବନା କୀର୍ତ୍ତନ କରିବାକୁ ପଡ଼ିବ, ଆଉ କହିଯିବା କିଛି ନାହିଁ। ତେଣୁ ଆପଣ ସମସ୍ତେ ଯିବା, ଯାହା ଗୁରୁଦେବ ନିର୍ଦ୍ଦେଶ ଦେଲେ ପ୍ରତିଦୈନିକ ଆମକୁ ଷୋଳମାଳା ଠିକଣା ଭାବରେ ଜପ କର, ଯେତେ କାମ ଥଣ୍ଡ ତାକୁ ବନ୍ଦ କରନା ବୁଝିଲେ। ତାହେଲେ ତୁମେ ଦେଖ ତୁମ ପରିବାରିକ ପାରିବାରିକ ଟେନସନ୍, ପିଲାଙ୍କ ପାଠପଢ଼ା, ଅଫିସ୍, ଚାକିରି, ହଜାର ପ୍ରକାର ପାଲା ସବୁ ଅଛି। ତେଣୁ ଆମକୁ କେବେ ଟେନସନ୍ କମେଇବା ପାଇଁ ଆମକୁ ଭଗବାନ ଜୀବନା କୀର୍ତ୍ତନ କରିବାକୁ ପଡ଼ିବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଆମେ କୀର୍ତ୍ତନ କରିବା
ଛାଡ଼ିଗଲାଣି ପାଠଟା,
ଇଚ୍ଛା କଲେ
କୀର୍ତ୍ତନ ପ୍ରସାଦ ବଟନ ତ ହେଇନି ଆଉ ତେଲ ଫଡ଼ା
ଆସିବ କ'ଣ କରୁଛ, ନଗର କୀର୍ତ୍ତନ କରିବ
ଉଠାଇ କୀର୍ତ୍ତନ କରିବ।